रजसा चोरिता मेघा बर्षंती अंगुनी सर्वत्र प्रजा तेरव सिद्धांती महेन्द्र किं करिष्यति। महेन्द्र कौन कर रज पुनर्दारिता सब होती आर्षा रज पुनर्दारा प्रचुत होकर वैज्ञानिक मैंने सब कहना रज पुनर्दारा सी कौन से थंडा हो खरा दिन थी कमी थंडा होगा वैज्ञानिक मान मत खरा दिन में सब बाष्प हो जा जलटा से तो खरा थी पुणी कमी थंडा होगा कमी गरम थी तेणु खरा गरम थी थंडा हो जाए बर्षा लगे बोलिए गोजा गजा पड़ी से आम जानू वैज्ञानिक मान कौन थी तार एक्सप्लेनेसन वर्षा होती शास्त्र अनुसार जो वर्षा होमती वर्षा होना रजसा चोरिता मेघा रजगुण द्वारा रजगुण अधिका हम रजगुण प्राबल्य आसव अधिका से दृष्टि हम ये शास्त्र कथा शास्त्रवाणी तेणु से महेन्द्र कौन करे महेन्द्र कौन महेन्द्र कर इच्छा करसा होना कौन तेणु जहाँ भी हो महेन्द्र यज्ञ बंद करने भगवान ये सब व्यवस्था करेणु ये भाव कही बर्तमान कौन न न पुरो जनप्रदा न ग्रामा न गुहा वयम वनौकसा तत नित्यं वन शैल निवासीन आमर कौन सी आमर भगवान निजको यही ब्रजवासी मान सहित मिसई दे करदे आमर भगवान भगवान अत्यंत प्रिय से मैंने न शब्द व्यवहार करमर आमर कौन सी पुर ना कौन सी नगर ना बुर्ला सहर संबलपुर सहर एमती किसी आम ना आम बर्णर रोचे न पूरा पुरो जनपदा बा ग्राम मध्यमर ना न ग्रामा जनपदा जो मैंने मनुष्य मैंने रोचान स्थान जन मान रोच जनपद बा ग्राम मध्यमर ना न गृहा वयम आम दी ग्रह घर खंडे मध्यमर ना जुआड़े जाऊँ से गोटे पढ़ी दे कुड़ियाटे बन दौ जापान आम शुणु से करते जापान जेहेतु बहुत भूमिकंप हो तेणु से बड़ बड़ अट्टाड़िका करती ना छोट छोट घर करती भूमिकंप भांग पुणी गोटे घर करेंगे तेणु से आम ब्रजवासी मैंने विभिन्न स्थान को जा कहुए जाजावर भाई जाजावर जो जहाँ कर भागवत दशम स्कंदरे ये दुई थर तर सिफ्टिंग करा कह जाए प्रथम थी नंद गोकुल थे से पुणी आस वृंदावन को आस वर्णना करापर पुणी से गले नंदगांव गले सब कथा रही विभिन्न स्थान को जागार वर्ष आपर के वर्ष से रे वर्ष थर कहे सब तेणु आमर गोटे खंडे गृहवेद्य ना घर खंडे भी ना भगवदगीतार मत भगवान कहले अनिकेत स्थिरमती भक्ति मान प्रिय मोर प्रिय नर मोर जो मान प्रिय पु मैने जो मान घर ना से मोर प्रिय जार घर ना से हईराण होते सी भगवान को सीधे आनंद लगे आप घर नो मैंने लोक मान व्यवसाय करसर कि ना खंडे चाड़िया खंडे करना वृक्ष मूल बस बेपार करसा हेल्ले सब हईराण हे किंतु से अंत भगवान को स्मरण करेंगे तो से भगवान को से प्रिय हो जाते हाँ तेणु बनौकसा बनौकसा तात नित्य आम बन रोचे बनौकसा आम तात ଆମେ ସବୁବେଳେ ବଣରେ ରହୁଛେ, ବନ ଶୈଳ ନିବାସିନ, ବଣରେ ରହୁଛେ, ଶୈଳ ପାହାଡ଼ରେ ଆମେ ରହୁଛେ। ଗୋବର୍ଦ୍ଧନ କଥା ଆସିବ ବର୍ତ୍ତମାନ, ଗୋବର୍ଦ୍ଧନ ପୂଜା କରିବା ପାଇଁ ଭଗବାନ କହିବେ। ନିବାସିନ ଆମେ ବନ ଶୈଳ ନିବାସିନ ଆମେ ତେଣୁ ଏଠି ବିଶ୍ୱନାଥ ଚକୁ ଠାରୁ କହୁଛେ କିଞ୍ଚ ଗା ବର୍ଦ୍ଧୟତି ଇତି ଗୋବର୍ଦ୍ଧନ ବ୍ୟୁତ୍ପତେ। ଗୋବର୍ଦ୍ଧନ ନାମଟା କାହିଁକି ହେଇଛି ନା ଗା ବର୍ଦ୍ଧୟତି, ଗାଭୀମାନେ ଯେ ବର୍ଦ୍ଧନ କରନ୍ତି ସେ ହେଉଛି ଗୋବର୍ଦ୍ଧନ। ତେଣୁ ଯଥାର୍ଥ ନେଇବ ଅନୁଭୂୟ ମହାନତ୍ୱାତ୍ ଗବାଂ ବୃତ୍ତି ଗୋବର୍ଦ୍ଧନ ଅଧିନେଇବ ଇତି ଗୋବର୍ଦ୍ଧନ ଷ୍ଟ ପୂଜ୍ୟ ଇତ୍ୟାହ। ଦୁଇ ଶ୍ଳୋକରେ ଭଗବାନ କହିବେ ଗୋବର୍ଦ୍ଧନ ଆମର ପୂଜ୍ୟ, କାହିଁକି ନା ସେ ଗାଭୀମାନଙ୍କୁ ଯେ ବର୍ଦ୍ଧନ କରିବେ, ସବୁ ତାଙ୍କର ଆବଶ୍ୟକତା ସେ ପୂରଣ କରୁଛନ୍ତି। ତେଣୁ ଗବାଙ୍ଗ ବୃତ୍ତି ଗୋବର୍ଦ୍ଧନ, ଗବାଙ୍ଗ ବୃତ୍ତିକୁ ବଢ଼େଇବେ ସେ ଗୋବର୍ଦ୍ଧନ ହେବେ କରିବେ, ତେଣୁ ତାଙ୍କ ନାମ ଗୋବର୍ଦ୍ଧନ ହେବ। ତେଣୁ ଆମେ ବା ଆମେ ଗାଭୀମାନେ ଏଇ ଗୋବର୍ଦ୍ଧନ ଅଧୀନରେ ରହିଛନ୍ତି, ତେଣୁ ଆମେ ଗୋବର୍ଦ୍ଧନ ପୂଜା କରିବା କଥା। ଦୁଇଟି ଶ୍ଳୋକରେ କହିବେ, 24 ଶ୍ଳୋକ 25 ଶ୍ଳୋକରେ। ତେଣୁ ଭଗବାନ କହିଲେ ଯେ ତସ୍ମାତ୍ ଗବାଙ୍ଗ ବ୍ରାହ୍ମଣାନାମ ଅଦୃଷ୍ଟାରଭ୍ୟତା ମୁଖ ଯ ଇନ୍ଦ୍ରଜାଗ ସମ୍ଭାରା ତୈରୟମ୍ ସାଧ୍ୟତା ମୁଖ। ତେଣୁ ଯଦି ବ୍ରଜବାସୀମାନେ କହିବେ ଠିକ୍ ଅଛି ଆମେ ଇନ୍ଦ୍ରଯଜ୍ଞ କରିବା, ଆଚ୍ଛା ତସ୍ମାତ୍, ତେଣୁ ଗାଭୀମାନେ ଯେହେତୁ ଗୋବର୍ଦ୍ଧନ ଅଧୀନରେ ରହୁଛନ୍ତି, ଗୋବର୍ଦ୍ଧନ ତାଙ୍କୁ ସାହାଯ୍ୟ କରୁଛନ୍ତି, ତେଣୁ ଆମେ ଗୋବର୍ଦ୍ଧନ ପୂଜା କରିବା କଥା। ତସ୍ମାତ୍ ସେଥିପାଇଁ କହିଲେ, ତେରରୁ କହତ କଥା କହି ଚାଲିଛନ୍ତି, ଯୁକ୍ତି ଗୋଟିଏ ପରେ ଗୋଟିଏ ଯୁକ୍ତି ଦେଉଛନ୍ତି, ବ୍ରଜବାସୀମାନେ ଖଣ୍ଡନ କରୁଛନ୍ତି, ନା ଏଇଟା ଠିକ୍ ନୁହଁ, ଏଇଟା ଠିକ୍ ନୁହଁ, ଭଗବାନ ପୁଣି ଆଉ ଗୋଟିଏ ଯୁକ୍ତି ଦେଉଛନ୍ତି। ଏହିଭଳି ଭାବରେ 12 ଶ୍ଳୋକ କହି ଏବଂ ବର୍ତ୍ତମାନ 13 ଶ୍ଳୋକରେ କହୁଛନ୍ତି ତସ୍ମାତ୍, ନିଜ ଯୁକ୍ତିକୁ ସ୍ଥାପନ କରୁଛନ୍ତି, ସିଦ୍ଧାନ୍ତ ପ୍ରଦାନ କରୁଛନ୍ତି। ତସ୍ମାତ୍ ଗବାଙ୍ଗ ବ୍ରାହ୍ମଣାନାମ ଅଦୃଷ୍ଟାରଭ୍ୟତା ମୁଖ, ତୁମେ ଯେଉଁ ଇନ୍ଦ୍ରଯଜ୍ଞ କରୁଛ ଏଇଟା ବନ୍ଦ କରି ଏଇ ଗାଭୀମାନଙ୍କର ପୂଜା କରିବା, ବ୍ରାହ୍ମଣମାନଙ୍କୁ ପୂଜା କରିବା, ଏ ଅଦ୍ରି ବା ଏ ପର୍ବତକୁ ପୂଜା କରିବା, ଏଇଟା ଆରଭ୍ୟତା ମୁଖ, ଇଏ ଯଜ୍ଞ ହେବ, ଏଇଟା ଆରମ୍ଭ ହେବ, ଯଜ୍ଞ ହେବ। ଏଠି ଆମର ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି ଯେ ବ୍ରାହ୍ମଣାନାମ ଆଶିଷୋ ଅସ୍ମାକଂ ପ୍ରତ୍ୟକ୍ଷ ଫଳ, ବ୍ରାହ୍ମଣମାନେ ଯେଉଁ ଆଶୀର୍ବାଦ ଦେବେ ଏଇଟା ଆମକୁ ବହୁତ ସାହାଯ୍ୟ କରିବ, ଏଇଟା ଆମର ପ୍ରତ୍ୟକ୍ଷ ଫଳ ପ୍ରାପ୍ତ ହେବା। ଏବଂ ଇତି ତେ ବି ପୂଜ୍ୟ ଇତି ସୋ ମତେ ତାନ ବି ଅନୁକୂଳୟନ, ଏବଂ ସେ ମଧ୍ୟ ପୂଜା ବ୍ରାହ୍ମଣମାନଙ୍କୁ ପୂଜା କରିବା ଟେକିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ବ୍ରାହ୍ମଣମାନେ ଯଦି ମୋ କଥାରେ ରାଜି ହୋଇଗଲେ ଅନ୍ୟମାନେ ମଧ୍ୟ ରାଜି ହେବେ। ଭଗବାନ ସବୁଥିରେ ଏକ୍ସପର୍ଟ, ସିଏ ଡିପ୍ଲୋମାସିରେ ମଧ୍ୟ ଏକ୍ସପର୍ଟ, ଛୋଟ ପିଲା ହେଲେ କ'ଣ ସବୁକିଛି ଜ୍ଞାନ ତାଙ୍କର ରହିଛି, ତେଣୁ ବ୍ରାହ୍ମଣମାନଙ୍କୁ ପ୍ରଶଂସା କରିଦେଲେ ବ୍ରାହ୍ମଣମାନେ କହିବେ ହଁ ଠିକ୍ ଅଛି ଆମେ ପୂଜା, ଆମେ ପୂଜା ହେବା କଥା, ସେଥିରୁ ଭଗବାନ କଥାରେ ରାଜି, ହଁ ଏଇଟା ପୂଜା କରିବେ, ବନ୍ଦ କର ଇନ୍ଦ୍ରଯଜ୍ଞ। ଏଭଳି ଭାବରେ ବ୍ରାହ୍ମଣମାନଙ୍କୁ ପ୍ରଥମେ ଯଦି ଆମେ ସୋସାଇଟିର ଟପ୍ ଲୋକମାନେ ଯଦି ଆମେ ନିଜ ଅଧୀନରୁ ଘିନି ଆସିବା, ନିଜ ଆୟତ୍ତକୁ ଘିନି ଆସିବା, ଅନ୍ୟମାନେ ସବୁ ଫଲୋ କରିବେ, ଯଜ୍ଞ ବା କ'ଣ ଯଦା ଆଚରିତ ଶ୍ରେଷ୍ଠ ତତ୍ତ୍ୱ ଦେବେ ତରଜନ, ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଯାହା କରିବେ ଅନ୍ୟମାନେ ସମସ୍ତେ ସେଇଟାକୁ ଗ୍ରହଣ କରିବେ। ତେଣୁ ବୈଜ୍ଞାନିକମାନେ ଭଗବତ ଗୀତା ଭାଗବତ ବା ଭଗବାନଙ୍କୁ ସେମାନେ ଗ୍ରହଣ କରୁନାହାନ୍ତି, ତେଣୁ ସାଧାରଣତଃ ଲୋକମାନେ ବୈଜ୍ଞାନିକ ଗ୍ରହଣ କରୁଛନ୍ତି। ବୈଜ୍ଞାନିକମାନେ ଏଇଟା କହିଛନ୍ତି ବୈଜ୍ଞାନିକ ସେ ଯାହା କହିବେ ସେଇଟା ଗ୍ରହଣ କରିବେ, ଭଗବାନ ନାହାନ୍ତି ବୋଲି ସେମାନେ କହୁଛନ୍ତି ବୈଜ୍ଞାନିକମାନେ, ତେଣୁ ସମାଜରେ ସମସ୍ତେ ସବୁ ନାସ୍ତିକ ହୋଇଯାଉଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଚାହୁଁଥିଲେ ଏ ବୈଜ୍ଞାନିକମାନଙ୍କୁ କେମିତି ଆମେ କଣ୍ଟ୍ରୋଲ କରିବା, ବୈଜ୍ଞାନିକ କେମିତି ଜାଣିବେ ଯେ ହଁ ଭଗବାନ ଅଛନ୍ତି ବୋଲି, ଶାସ୍ତ୍ର ଜ୍ଞାନକୁ ସେମାନେ ବୁଝିବେ କେମିତି, ସେଥିପାଇଁ ସେ ଚାହୁଁଥିଲେ। ଆଜି ପ୍ରଭୁପାଦ ମହାରାଜ ଆମେରିକା ପଦାର୍ପଣ କରିଥିଲେ, ତେଣୁ ସେ ଚାହୁଁଥିଲେ ଏଭଳି ଜଣେ ଶିଷ୍ୟ, ସିଏ କହୁଥିଲେ ବୈଜ୍ଞାନିକମାନେ ଜବାବ ଦେଉଥିଲେ କିନ୍ତୁ ବୈଜ୍ଞାନିକ ଭାଷାରେ ସେ କହିପାରୁନଥିଲେ, ତେଣୁ ସେ ଚାହୁଁଥିଲେ ଏଭଳି ଶିଷ୍ୟ ଯିଏକି ବୈଜ୍ଞାନିକମାନଙ୍କୁ ବୈଜ୍ଞାନିକ ଭାଷାରେ କଥା କହିବେ, ସେ ବୁଝିବେ ସେ କଥା। ତେଣୁ ସୌଭାଗ୍ୟକ୍ରମେ ଭଗବାନଙ୍କ ଇଚ୍ଛା ବଳରେ ଆଜି ତାଙ୍କୁ ଆମର ଗୁରୁଦେବ ରାତିଶ୍ୱର ଦାମୋଦର ସ୍ୱାମୀ ମହାରାଜ ଦେଖା ହେଲେ, ସେ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ। ବୈଜ୍ଞାନିକମାନେ ସବୁ ବୈଜ୍ଞାନିକ ଭିତରେ କହିଲେ କଥା କହିଲେ ସେମାନେ ଗ୍ରହଣ କଲେ, ଆସ୍ତେ ଆସ୍ତେ ଗ୍ରହଣ କରୁଛନ୍ତି। ତେଣୁ ବୈଜ୍ଞାନିକମାନେ ଯଦି ଗ୍ରହଣ କରିବେ ତାହେଲେ ଅନ୍ୟ ସମସ୍ତେ ସେଇଟାକୁ ଗ୍ରହଣ କରିବେ, ତେଣୁ ଭଗବାନ ମଧ୍ୟ ସେଭଳି ଭାବରେ ଚାହୁଁଥିଲେ। ବ୍ରାହ୍ମଣମାନଙ୍କୁ ଟିକିଏ ପ୍ରଶଂସା କରିଦେଲେ, ସେମାନେ ଯଦି ମୋ କଥା ରାଜି ହୋଇଗଲେ ତାହେଲେ ଅନ୍ୟମାନେ ମଧ୍ୟ ସେମିତି ରାଜି ହୋଇଯିବେ, ବିଭିନ୍ନ ଯୁକ୍ତି କରୁଛନ୍ତି, ଅଠରଟି ଶ୍ଳୋକ ଯୁକ୍ତି କରିବାକୁ ପଡ଼ିଲା ଭଗବାନଙ୍କୁ। ଭଗବତ ଗୀତାରେ ଅଠରଟି ଅଧ୍ୟାୟରେ ଭଗବାନ କହିବାକୁ ପଡ଼ିଲା ଅର୍ଜୁନ ବୁଝିବା ପାଇଁ, କିନ୍ତୁ ବ୍ରଜବାସୀ ମାନେ ତେଣୁ ଅଠରଟି ଶ୍ଳୋକରେ ସେମାନେ ବୁଝିଗଲେ, ବନ୍ଦ କରିଦେଲେ, ଇନ୍ଦ୍ରଯଜ୍ଞ ବନ୍ଦ କରିଦେଲେ। ତେଣୁ ତେଣୁ ସେମାନେ ଭାବିବେ ଯେ ବ୍ରଜବାସୀ ମାନେ କହିଲେ, ବ୍ରାହ୍ମଣ ମାନେ ଯେତେବେଳେ ମୁଣ୍ଡ ହଲେଇଲେ, ମୁଣ୍ଡ ହଲେଇ ସମର୍ଥନ କରିବା ପରେ କୁହାଯିବ, ତେଣୁ ବୈଷ୍ଣବ ଦୋଷଣ ସେଇଟା କୁହାଯାଉଛି, ଏବଂ ଦ୍ରବ୍ୟ ଆହରଣ ପରିଶ୍ରମ ଅଭାବସ୍ଥ ସୂଚିତ ଏତଙ୍କ ଦୃଶ୍ୟାଦି କୋପ ଭୋଜନାର୍ଥମେବ। ତେଣୁ ଯଦି ବ୍ରଜବାସୀ ମାନେ କହିବେ ଠିକ୍ ଅଛି କୃଷ୍ଣ ତୁମେ ଯାହା କହୁଛ ଆମେ ଠିକ୍ ଅଛି ମାନୁଛୁ, ତୁମ କଥା ଆଉ ଯୁକ୍ତି ଦେବା ଦରକାର ନାହିଁ, ଆମେ ଗ୍ରହଣ କରିଦେଲୁ, କିନ୍ତୁ ଏଥରିକ ଆମେ ଇନ୍ଦ୍ର ପୂଜାଟା କରିଦେବା, ଇନ୍ଦ୍ର ପୂଜା ପାଇଁ ସବୁ ବ୍ୟବସ୍ଥା ହୋଇଯାଇଛି, ସବୁ କରାହେଇଛି, ସବୁ ବ୍ୟବସ୍ଥା ଚାଲିଛି, ତେଣୁ ଏଇଟା ଆମେ ଇନ୍ଦ୍ର ପୂଜା କରିଦେବା, ପୁଣି ତା ପରେ ଆମେ କରିବା ଗୋବର୍ଦ୍ଧନ ପୂଜା କରିବା, ବ୍ରାହ୍ମଣମାନ ପୂଜା କରିବା, ଏତେ ସବୁ କରିଲେ ଏଇଭଳିଆ ଜିନିଷ କହିଲେ କାଳେ କହିବେ, ଭଗବାନ କହିଲେ ନା ନା, ଜ ଇନ୍ଦ୍ରଜାଗ ସମ୍ଭାର, ଏଇ ଯେଉଁ ଇନ୍ଦ୍ରଯଜ୍ଞ ପାଇଁ ଯେଉଁ ସବୁ ବ୍ୟବସ୍ଥା କରିଛ, ସବୁ ବ୍ୟବସ୍ଥା କରୁଛ, ଏଇଟା ଯୋଗାଡ଼ କରିଛ, ସେଇଟା ଯୋଗାଡ଼, ବିଭିନ୍ନ ପ୍ରକାର ପୂଜା ସବୁ ବ୍ୟବସ୍ଥା କରାହେଇଛି, ଏଇ ଯେଉଁ କରିଛ, ସେଇ ଅୟମ୍ ସାଧତା ମତ, ସେଇଥିରେ ହିଁ ଏଇ ଯଜ୍ଞ ହେବ, ସେଇଥିରେ ଅନ୍ୟ କିଛି ସେପାରେଟ୍ ବ୍ୟବସ୍ଥା କରିବା ଦରକାର ନାହିଁ। ତେଣୁ ବୈଷ୍ଣବ ଦର୍ଶନ ଯୁବ ଗୋସ୍ୱାମୀ କହୁଛନ୍ତି ଦ୍ରବ୍ୟ ଆହରଣ ପରିଶ୍ରମ ଅଭାବସ୍ଥ, ଆଉ ଥରେ ପୁଣି ଦ୍ରବ୍ୟ ଯୋଗାଡ଼ କରିବା ଏସବୁ କରିବାର ଆବଶ୍ୟକତା ନାହିଁ, ଏଇଥିରେ ହେଇଯିବ, ଇନ୍ଦ୍ରଯଜ୍ଞ ବନ୍ଦ କରିକି ଆମେ ଗୋବର୍ଦ୍ଧନ ପୂଜା କରିବା, ଏବଂ ତସ୍ୟାଧିକ କୋପ ଜନନାର୍ଥମ, ଏବଂ ଇନ୍ଦ୍ରଙ୍କୁ ମଧ୍ୟ ଏଇ ଯେଉଁ ବନ୍ଦ କରିଦେଲେ, ଇନ୍ଦ୍ରଙ୍କ ପାଇଁ ପୂଜା ଆରମ୍ଭ ହୋଇଯାଇଥିଲା, ଇନ୍ଦ୍ର ଭଗବତୀ ପୂଜିତ ହେବି ବର୍ତ୍ତମାନ, ସବୁ ବ୍ୟବସ୍ଥା ହୋଇଯାଇଥିଲା, ସକାଳ ରାତି ପାହିଲେ ଭଗବାନ ରାମଚନ୍ଦ୍ର ରାଜା ହେବେ, କିନ୍ତୁ ରାତି ଭିତରେ ସବୁ ବଦଳିଗଲା, ତେଣୁ ଇନ୍ଦ୍ରମାନଙ୍କୁ ସେ ତାଙ୍କର ଯେ ମଧ୍ୟ ପୂଜିତା ପୂଜା କରିବେ ସମସ୍ତେ, ଆମର ସାଧାରଣତଃ ରହିଛି ଆମେ ସମାନ ଚାହୁଁଛେ, ସମସ୍ତେ ଆମକୁ ସମ୍ମାନ କରନ୍ତୁ, ପୂଜା କରନ୍ତୁ, ଲାଭ ପୂଜା ପ୍ରତିଷ୍ଠା ଏଥିରେ ସବୁ ସମସ୍ତଙ୍କ ଦରକାର ଅଛି, ତେଣୁ ଇନ୍ଦ୍ର ସହିତ ବହୁତ ଉନ୍ନତ ଆସ୍ଥାନରେ ଅଛନ୍ତି, ତେଣୁ ସିଏ ମଧ୍ୟ ଚାହୁଁଛନ୍ତି ମୋତେ ପୂଜା କରନ୍ତୁ ସମସ୍ତେ, ଦେବତାମାନଙ୍କ ସେ ରାଜା ସାଧାରଣ ବ୍ୟକ୍ତି ନୁହନ୍ତି, ତେଣୁ ଇନ୍ଦ୍ର ମଧ୍ୟ ଦେଖୁଥିବେ ସବୁ ବ୍ୟବସ୍ଥା ହେଉଛି, ସବୁ ବର୍ଷ ଯଜ୍ଞ ହେଉଛି, ସେ ଏ ବର୍ଷ ମଧ୍ୟ ହେବ, କିନ୍ତୁ ଆ ଭିତରେ ଯେଉଁ ଭଗବାନ ଏଭଳି କରିଦେବେ, ଇନ୍ଦ୍ରଙ୍କର କୋପ ଆହୁରି ବଢ଼ିଯିବ, ସେ କଥା କହୁଛନ୍ତି ବୈଷ୍ଣବ ଦୂଷଣରେ, ଏକମ ତ ତସ୍ୟା ଅଧିକ କୋପ ଜନନାର୍ଥମ, ଅନ୍ତତଃ ପକ୍ଷେ ଏ ଇନ୍ଦ୍ରଯଜ୍ଞ ପାଇଁ ପୂଜା ହୋଇନଥାନ୍ତା, ତାପରେ ଗୋଟେ କରିଥାନ୍ତି ସେଇଟା ଅଲଗା କଥା, ଇନ୍ଦ୍ରଙ୍କ ଏତେ କ୍ରୋଧ ହୋଇନଥାନ୍ତା, ଏ ସବୁ ବ୍ୟବସ୍ଥା ହୋଇଯାଇଛି, ରାତି ପାହିଲେ ଇନ୍ଦ୍ରଙ୍କର ପୂଜା ହେବ, କିନ୍ତୁ ରାତି ସବୁ ଚେଞ୍ଜ ହୋଇଗଲା, ଏଇ କୃଷ୍ଣ ସବୁ କରିଛି କହିବେ, 25 ହଜାର କହିବେ, ବହୁତ ପ୍ରକାର ଅପମାନ କରି କହିବେ କୃଷ୍ଣଙ୍କୁ, ଗାଳି ଦେବେ କୃଷ୍ଣଙ୍କୁ, କିନ୍ତୁ ସେଇଟା ମଧ୍ୟ ସରସ୍ୱତୀ ପୂଜାରେ ତାକୁ ଗାଳିଟାକୁ ଭଗବାନଙ୍କ ସ୍ତୁତିରେ ପରିଣତ କରିଦେବେ, ସରସ୍ୱତୀ ଆମେ ଆଲୋଚନା କରିବା 25 ଅଧ୍ୟାୟ ସେକଥା ଆସିବ। ତେଣୁ ଠିକ୍ ଅଛି, ତାହେଲେ ଏଇଥିରେ କରିବା, ଏଇଠି ତ ଯଜ୍ଞତା କେବେ ଆଗରୁ ହୋଇନଥିଲା, କେମିତି କ'ଣ କରିବା କୁହ, ତାହେଲେ କୃଷ୍ଣ ତୁମେ ତ କହୁଛ ଏମିତି କର ବୋଲି, କେମିତି କ'ଣ କରିବା କହୁନ, କେମିତି କ'ଣ କରିବା, ନା ପଚ୍ୟତାଂ ବିବିଧ ପାକା, ଇନ୍ଦ୍ର ଯଜ୍ଞରେ ଯେମିତି ବିଭିନ୍ନ ପ୍ରକାର ରୋଷେଇବାସ କରୁଥିଲ, ପୂଜାପୂଜି ମାନେ ଭୋଜନ ତିଆରି କରୁଥିଲ, ସେହିଭଳି ଭାବରେ ଏଥିରେ ମଧ୍ୟ ପଚ୍ୟତା ବର୍ତ୍ତମାନ ସେ ପାକ ଆରମ୍ଭ କରାଯାଉ, ପଚ୍ୟତାଂ ବିବିଧ ପାକା, ବିଭିନ୍ନ ପ୍ରକାର ବର୍ତ୍ତମାନ ଚାଲିଛି, ପାକ ଚାଲିଛି ଆମର ଭଗବାନଙ୍କୁ ପୂଜା ଲାଗିଗଲେ, ପୂଜା ଆଜି ଫିଷ୍ଟ ଅଛି, ଆପଣମାନଙ୍କୁ ଆମେ ଅନୁରୋଧ କରୁଛୁ, ଆଜିର ପ୍ରଭୁପାଦ ମହାରାଜ ଆଜି ଆମେରିକାରେ ପଦାର୍ପଣ କଲେ, ସେଥିପାଇଁ ଆମର ରଘୁନାଥ ନାମ ତରଫରୁ ଫିଷ୍ଟର ବ୍ୟବସ୍ଥା କରାଯାଇଛି, ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଆମେ ଅନୁରୋଧ କରିବୁ ଏ ଫିଷ୍ଟରେ ଭାଗ ନେବେ, ଏ ଗୋବର୍ଦ୍ଧନ ଫିଷ୍ଟ ମଧ୍ୟ ହେବ। ତେଣୁ ବିବିଧ ପାକା, ବିଭିନ୍ନ ପ୍ରକାର ସବୁ ରୋଷେଇ ହେବ, ଅନ୍ନ ବ୍ୟଞ୍ଜନ ଇତ୍ୟାଦି ବହୁତ ପ୍ରକାର ରୋଷେଇ ହେବ। ସୁପାନ୍ତା, ସୁପାନ୍ତା କହିଲେ ସୁପ୍ ତିଆରି ହେବ, ଏକ ଚିକେନ୍ ସୁପ୍ ନାହିଁ, ସବୁ ଭେଜିଟେରିଆନ୍ ସୁପ୍ ସବୁ ହେବ, ସୁପାନ୍ତା ଅନ୍ତରେ ସେଇଟା ହେବ, କାରଣ ଗରମ ଗରମ ସେଇଟା ପିଇବାର ଅଛି, ସୁପ୍ଟା ଗରମ ଗରମ ପିଇବାର ଅଛି, ଏବଂ ପାୟସ ଆଦେୟ, ପାୟସ ଇତ୍ୟାଦି ଏଇଟା ପ୍ରଥମେ ଆରମ୍ଭ କର, ପାୟସ ପାୟସଟା ଯେଉଁ ରହିଛି, କ୍ଷୀରିଟା ଥଣ୍ଡା ହେଲେ ସେଇଟା ଆନନ୍ଦ ଲାଗେ, କ୍ଷୀରିଟା ଗରମ ଖାଇଲେ ଭଲ ଲାଗିବ ନାହିଁ, ସୁପ୍ ବା କ'ଣ ବ୍ୟଞ୍ଜନଟାକୁ ଥଣ୍ଡା ଖାଇଲେ ଭଲ ଲାଗିବ ନାହିଁ, ଯେଉଁଟା ଯେଉଁଭଳି ଭାବରେ ଗରମ କେଉଁଟା ଖାଇବ କେଉଁଠି ଥଣ୍ଡା ଖାଇବ ସବୁ ବ୍ୟବସ୍ଥା ରହିଛି। ଖାଦ୍ୟରେ ମଧ୍ୟ ବିଭିନ୍ନ ପ୍ରକାର ରହିଛି, କେମିତି ଆନନ୍ଦରେ ଜଣେ ରସ ଆସ୍ୱାଦନ କରିପାରିବ। ଏବଂ ସଞ୍ଜାବା କୂପ ସସ୍କୁଲ୍ୟ, ସଞ୍ଜାବା କହିଲେ ସଞ୍ଜବା ଆପୂପୁ କହିଲେ ଆପୂପ କହିଲେ ଭଜା ଓ ସେକା ପିଷ୍ଟକ ପିଠା ସବୁ ହେବ, ବିଭିନ୍ନ ପ୍ରକାର ପିଠା ହେବ। ଏବଂ ସସ୍କୁଲ୍ୟ, ସସ୍କୁଲ୍ୟ କହିଲେ ଚାଉଳ ତୁନାରେ ତିଆରି ବଡ଼ ବଡ଼ ଗୋଲ ଗୋଲ ପିଠା ମଣ୍ଡା ଇତ୍ୟାଦି ସବୁ ହେବ। ସର୍ବ ଦୋହସ୍ତ ଗୃହତାମ, ଗୃହତାମ ଯେତେ ଖାଲି ନନ୍ଦ ମହାରାଜଙ୍କୁ 900,000 ଗାଭୀ ଅଛି ବୋଲି କୁହାଯାଏ, ଅନ୍ୟମାନଙ୍କର ସମସ୍ତଙ୍କ ଗାଭୀ ଅଛି, ସମସ୍ତେ ସବୁ ଗାଈ ଦୁହିଁକିରି ଆଉ ଆଜି ବିକାବିକି କରିବ ନାହିଁ, ଆଜି ସବୁ ଏଇଟା ଭୋଗ ଲାଗିବ, ଭଗବାନ ଭୋଗ ଲାଗିବ, ଗୋବର୍ଦ୍ଧନ ଭୋଗ ଲାଗିବ। ଏଠି ଭାବାର୍ଥୀ କୁହାଯାଉ ସୁପ୍ ଶବ୍ଦ ଦ୍ୱାରା ସିଂହ ଓ ବରୁଡ଼ି ଉଭୟ ଏବଂ ସବ୍ଜି ସୁପ୍କୁ ନିର୍ଦ୍ଦେଶ କରାଯାଉଛି, ଏସବୁ ସୁପ୍ ସବୁ ରହିଛି। ତେଣୁ ସୁପାନ୍ତା ଇତି ସୁପସ୍ୟ ଔଷ୍ଣ୍ୟମ, ସୁପାନ୍ତା କହିଲେ କାହିଁକିନା ସୁପ୍ଟା ଗରମ ଗରମ ପିଇଲେ ଭଲ ଲାଗିବ, ତାକୁ ଥଣ୍ଡା ପିଇଲେ ଖାଇଲେ ଭଲ ଲାଗିବ ନାହିଁ। ତେଣୁ ପାୟସାଦୟ ଇତି ପାୟସ ସେ ଶୈତ୍ୟମ ଅପେକ୍ଷିତ, ପାୟସଟା ଥଣ୍ଡା କରି ଖାଇବା ଥଣ୍ଡା ହେଲେ ଖାଇ ଭଲ ଲାଗିବ, ସେଇଟା ଗରମ ଗରମ ଖାଇଲେ ଭଲ ଲାଗିବ ନାହିଁ ଇତି ଭାବ। ତେଣୁ ଏଇଭଳି ଭାବରେ ଠିକ ଅଛି। ତେଣୁ ହୁଳିଏନ୍ତାମ ଅଗ୍ନେୟ ସମ୍ୟକ ବ୍ରାହ୍ମଣେଇ ବ୍ରହ୍ମବାଦୀ ବି, ଆଉ କ'ଣ ହେବ ଏତିକି ନା ଆଉ କ'ଣ ହେବ, ନା ହଁ ଆହୁତି ଅଛି ଅଛି କ'ଣ କ'ଣ ନା ହୁଏନ୍ତାମ ଅଗ୍ନେୟ ସମ୍ୟକ, ଅଗ୍ନିରେ ଆହୁତି ଦେବାକୁ ପଡ଼ିବ, ଯଜ୍ଞ ହେବ ଅଗ୍ନିରେ ଆହୁତି ଦିଆହେବ। ଏବଂ ବ୍ରାହ୍ମଣେଇ ବ୍ରହ୍ମବାଦୀ ବି, କିଏ ଆହୁତି ଦେବେ ନା ବ୍ରାହ୍ମଣମାନେ ଦେବେ, ଯେଉଁମାନେ ବ୍ରହ୍ମ ଜାଣିଛନ୍ତି ବେଦ ଜାଣିଛନ୍ତି ସେମାନେ ଆହୁତି ଦେବେ ବ୍ରହ୍ମବାଦୀ ବି। ଅନ୍ନଂ ବହୁଗୁଣଂ ତେଭ୍ୟୋ, ଏବଂ ଏହି ବିଭିନ୍ନ ପ୍ରକାର ବହୁ ଗୁଣ ଷଡ଼ରସ ରହିଛି, ଗୁଣ ଅନ୍ନର ଷଡ଼ରସ 6 ପ୍ରକାର ରସ ରହିଛି ଅନ୍ନର, ବା ବିଭିନ୍ନ ପ୍ରକାର ଯେଉଁ ଖାଦ୍ୟ ସାମଗ୍ରୀ ରହିଛି 6 ପ୍ରକାର ରସ ରହିଛି, କେଉଁଟା ପିତା କେଉଁଟା ମିଠା କେଉଁଟା ଆମ୍ବିଳା କେଉଁଟା କଷା କେଉଁଟା ବିଭିନ୍ନ ପ୍ରକାର ଷଡ଼ରସପୂର୍ଣ୍ଣ ବହୁ ଗୁଣମ ତେଭ୍ୟୋ ଦେୟମ, ତାଙ୍କୁ ଦିଆହେବ ବା ବହୁ ଦେନୁ ଦକ୍ଷିଣା, ବ୍ରାହ୍ମଣମାନଙ୍କୁ ଏସବୁ ଖାଦ୍ୟ ଦିଆଯିବ। ଏବଂ ଖାଲି ଖାଦ୍ୟ ଦେଲେ ହେବ ନାହିଁ, ତାଙ୍କୁ ଧେନୁ ଦେବାକୁ ପଡ଼ିବ, ଦାନ ଦେବାକୁ ପଡ଼ିବ, ଏବଂ ଦାନ ପରେ ଦକ୍ଷିଣା ମଧ୍ୟ ଦେବେ, ଧେନୁ ଦକ୍ଷିଣା ଏସବୁ ଦିଆହେବ। ଶ୍ରୀଦର୍ଶନୀ ତାଙ୍କର ଭାବରେ କହୁଛନ୍ତି ଯେ ଶ୍ରୀକୃଷ୍ଣ ତାଙ୍କ ପିତା ଓ ବୃନ୍ଦାବନର ଅଧିବାସୀମାନଙ୍କୁ ଯଜ୍ଞର ଗୁଣଗତ ମାନ ନିଶ୍ଚିତ କରିବାକୁ ଏବଂ ନନ୍ଦ ଓ ଅନ୍ୟାନ୍ୟମାନଙ୍କୁ ଏହିପରି ଏକ ଯଜ୍ଞ ଉପରେ ବିଶ୍ୱାସ ସ୍ଥାପନ କରିବାକୁ ଅନୁପ୍ରାଣିତ କରିବା ପାଇଁ ଏହି ବୈଦିକ ଯଜ୍ଞର ସବୁ ବିଷୟ ତନ୍ନତନ୍ନକୁ ନିର୍ଦ୍ଦେଶ ଦେଇଥିଲେ। ଏହିପରି ଭାବରେ ଭଗବାନ ଉଲ୍ଲେଖ କରିଛନ୍ତି ଯେ ନିର୍ଦ୍ଦିଷ୍ଟ ବ୍ରାହ୍ମଣର ନିୟମିତ ଯଜ୍ଞାଗ୍ନି ଓ ଯଥାଯଥ ଭାବରେ ଦାନ ବିତରଣ ଅବଶ୍ୟ ଆବଶ୍ୟକ ଅଟେ। ଏହିଭଳି ଭାବରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା, ଭଗବାନ ଯେତେବେଳେ 7 ବର୍ଷ ହୋଇଥିଲା ଏଇ ଗୋବର୍ଦ୍ଧନ ପୂଜା ଆରମ୍ଭ ହେଲା, ଇନ୍ଦ୍ରଯଜ୍ଞ ବନ୍ଦ ହୋଇଗଲା। ତା ପୂର୍ବରୁ ବହୁ ବର୍ଷ ଧରି ଚାଲିଥିଲା, ପରମ୍ପରା ଭାବରେ ଚାଲିଥିଲା ଇନ୍ଦ୍ରଯଜ୍ଞ, କିନ୍ତୁ ଭଗବାନ ବନ୍ଦ କରିଦେଲେ। ଇନ୍ଦ୍ର ଆସି କହିବା କଥା, ବ୍ରଜବାସୀଙ୍କୁ କହିବା କଥା, ଦେଖ ବ୍ରଜବାସୀମାନେ ତୁମେ ଆଉ ମୋର ଆଉ ଯଜ୍ଞ କରିବ ନାହିଁ, ଭଗବାନ ଯେଉଁଠି ଅଛନ୍ତି ସେଠି ଭଗବାନଙ୍କ ସାମ୍ନାରେ ସେଠି କ'ଣ ମୁଣ୍ଡିଆ ମାରନ୍ତି ନାହିଁ, ଭଗବାନ ସେଠି ଅଛନ୍ତି ଅନ୍ୟମାନଙ୍କୁ କ'ଣ ସେଠି ମୁଣ୍ଡିଆ ମାରିବ, ଭଗବାନ ହେଉଛନ୍ତି ପୂଜ୍ୟ, ଭଗବାନ ସାମ୍ନାରେ ଆଉ କାହାକୁ ମୁଣ୍ଡିଆ ମାରିବ। ତେଣୁ ଏଇଟା ଇନ୍ଦ୍ର ଅବଶ୍ୟ ଜାଣିବା କଥା, ଇନ୍ଦ୍ର ବହୁତ ଶାସ୍ତ୍ର ଜାଣିଛନ୍ତି, କୃଷ୍ଣଙ୍କୁ କହିବେ ଏଇଟା ବାଚାଳଟା ମୂର୍ଖଟା ମୁଁ ବହୁତ ଜାଣିଛି, 25,000 କହିବେ ଇଏ କିଛି ପାଠ ପଢ଼ି ନାହିଁ, ପ୍ରକୃତରେ କୃଷ୍ଣ ପାଠ ପଢ଼ିନଥିଲେ, ଏ କୃଷ୍ଣଙ୍କର ପାଠ ପଢ଼ିବା କ'ଣ ଦରକାର, ଯାହାଙ୍କଠାରୁ ସବୁ ଜ୍ଞାନ ଆସୁଛି ସେ ଯିବେ, ଇନ୍ଦ୍ର ଯେହେତୁ କହିଥିଲେ ସେଥିରେ ଭଗବାନ ଗଲେ ଠିକ୍ ଅଛି ମୁଁ ଯାଇକି ପାଠ ପଢ଼ିକିରି ଆସିବି, ଇନ୍ଦ୍ର ମୋତେ ଏଇଭଳି ଭାବରେ କହିଛନ୍ତି ମୂର୍ଖ, ଇନ୍ଦ୍ର ତାଙ୍କ ସାନ ଭାଇ, ଏ ଇନ୍ଦ୍ର ତାଙ୍କ ବଡ଼ ଭାଇ, କୃଷ୍ଣ ଇଏ କୃଷ୍ଣ ଆସିଥିଲେ ବାମନ ରୂପରେ ଆସିଥିଲେ, ଆମେ ବାମନ ଦେବଙ୍କ ଚରିତ୍ର କହିଥିଲେ, ବାମନ ଦେବ କୃଷ୍ଣଙ୍କର ସାନ ଭାଇ, ଏ ଇନ୍ଦ୍ରଙ୍କର ସାନ ଭାଇ ସିଏ ବାମନ ଦେବ, ଆ ପୂର୍ବ ବର୍ଣ୍ଣନା କରାଯାଇଛି, ସପ୍ତମ ମନୁଙ୍କର ସପ୍ତମ ସପ୍ତଯୁଗରେ ସେ ଆସିଥିଲେ, ଇଏ 28ତମ ଦ୍ୱାପର କଥା ଚାଲିଛି ବର୍ତ୍ତମାନ। ଇନ୍ଦ୍ର ବଡ଼ ଭାଇ ସିଏ ଭାବୁଛି ମୋର ଏଇଟା ଯେଉଁ କୃଷ୍ଣ ଆସୁଛି ଏ ପାଠ ପଢ଼ି ନାହିଁ କିଛି, ବୃନ୍ଦାବନରେ କିଛି ପଢ଼ିବା ପାଇଁ ସୁଯୋଗ ନାହିଁ, ସେ ପିଲାଦିନରୁ ଯେତେବେଳେ ଚାଲି ଶିଖିଲେ ସେ ବାଛୁରୀ ଚଲେଇବା ଶିଖିଲେ, ଆଉ ଟିକେ ବଡ଼ ହେଇଗଲେ ଗାଭୀ ଚଲେ, 5 ବର୍ଷ ହେଇଗଲେ ଯେତେବେଳେ, 6ଷ୍ଠ ବର୍ଷ ହେଇଗଲା, 9ଗଣ୍ଡ ବର୍ଷରେ ସେତେବେଳେ ସେ ଗାଭୀମାନେ ଚରିବା ପାଇଁ ଆରମ୍ଭ କଲେ। ତେଣୁ ପଢ଼ିବା ପାଇଁ ଗଲେ ନାହିଁ, ପାଠ ପଢ଼ିଲେ ନାହିଁ, ପିଲାମାନେ ତ ଚାହୁଁନାହାନ୍ତି ପାଠ ପଢ଼ିବା ପାଇଁ, ଏମାନେ ଏମାନେ ତ ବୈଶ୍ୟ, ଏମାନେ ଆଉ କ'ଣ ପାଠ ପଢ଼େଇବେ ବୋଲି ସେ ପଢ଼େଇଲେ ନାହିଁ। ତେଣୁ ଇନ୍ଦ୍ରଙ୍କୁ ସୁଯୋଗ ମିଳିଲା, କହିବା ଏ ମୂର୍ଖଟା କିଛି ପାଠ ପଢ଼ି ନାହିଁ, ଆ କଥାରେ ସବୁ ବ୍ରଜବାସୀମାନେ ମୋର ଯଜ୍ଞକୁ ବନ୍ଦ କରିଦେଲେ, ଏବେ ଦେଖିବା ମୁଁ ତାକୁ ଦେଖିବି, ଶିକ୍ଷା ଦେବି, ତାଙ୍କୁ ସମସ୍ତଙ୍କୁ ହତ୍ୟା କରିବି, ଗୋଟି ଗୋଟି କରି ହତ୍ୟା କରିବି, ଗାଭୀମାନଙ୍କୁ ବ୍ରଜବାସୀମାନଙ୍କୁ ସମସ୍ତଙ୍କୁ ହତ୍ୟା କରିବି, ଗାଭୀ ଅର୍ଡ଼ର ଦେବେ, ପ୍ରଳୟ ସମୟରେ ଯେଉଁ ମେଘ ଆସୁଛନ୍ତି ସେ ମେଘକୁ ଅର୍ଡ଼ର ଦେବେ, ଏ 25,000 ସବୁ କଥା ଆସିବ। ତେଣୁ ଭଗବାନ ଚାହୁଁଛନ୍ତି ଇନ୍ଦ୍ରଙ୍କର କୋପ ବଢ଼ୁ, କେତେ ବଢ଼ୁଛି ବଢ଼ୁ, କ'ଣ କରିବ ସେ ଦେଖିବା, ବଡ଼ ଭାଇ ହେଲେ କ'ଣ ହେବ, ଏ ସାନ ଭାଇ ଉପେନ୍ଦ୍ର ଇଏ ଭଗବାନ ଇଏ। ତେଣୁ 28 ଅନ୍ୟଭ୍ୟସ୍ତ କ'ଣ ଅନ୍ୟଭ୍ୟସ୍ତ ଅଶ୍ୱ ଆଚାଣ୍ଡଳ ବତୀତେଭ୍ୟୋ ଯଥାହତ, ଖାଲି ବ୍ରାହ୍ମଣମାନଙ୍କୁ ଖାଦ୍ୟ ଦେବା ପାଇଁ ନୁହଁ, ସମସ୍ତଙ୍କୁ ଦେବା ଖାଦ୍ୟ, ସମସ୍ତେ ଖାଇବେ, ଏମିତିକି ଅଶୁ କୁକୁରମାନଙ୍କୁ ମଧ୍ୟ ଦେବା, ଚାଣ୍ଡାଳମାନଙ୍କୁ ମଧ୍ୟ ଦେବା, ଯେଉଁମାନେ ପତିତ ହୋଇଯାଇଛନ୍ତି, ବହୁତ ଉନ୍ନତ ସ୍ଥିତିରେ ଥାଇକି ମଧ୍ୟ ପତନ ହୋଇଯାଇଛନ୍ତି, ତାଙ୍କର ପତିତ ସେମାନଙ୍କୁ ମଧ୍ୟ ଦେବା, ଯଥାହତ ତାଙ୍କୁ ଯେଉଁଭଳି ଯଥଯୋଗ୍ୟ ଦେବା କଥା ସେଭଳିଆ ଦେବା, ସମସ୍ତଙ୍କୁ ଏକ ଆସନରେ ବସେଇକି ଦେବା ଦିଆଯିବ ନାହିଁ, ବିଭିନ୍ନ ତାଙ୍କର ଯୋଗ୍ୟତା ଅନୁସାରେ ତାଙ୍କୁ ସବୁ ଆସନ ପ୍ରଦାନ କରାଯିବ। ଏବଂ ଯବସଞ୍ଚ ଗବାଂ ଦତ୍ତ୍ୱା, ଗାଭୀମାନଙ୍କୁ ଜବ ପ୍ରଦାନ କରିବା, ଘାସ ପ୍ରଦାନ କରିବା, ପ୍ରଚୁର ଘାସ ରହିଛି ଗୋବର୍ଦ୍ଧନରେ, ସବୁ ଦିଆଯିବ, ଘାସ ଦିଆଯିବ। ଏବଂ ଗିରହେ ଦିଅତାଙ୍କ ବଳି, ଗିରହେ କହିଲେ ଏଇ ଯେଉଁ ଗୋବର୍ଦ୍ଧନ ଗିରି ଅଛି ତାଙ୍କୁ ଯାହା ସବୁ ରୋଷେଇବାସ ହେବ ଆଉ ଯେଉଁ ସବୁ ରହିଲା ସେସବୁ ତାଙ୍କୁ ଦିଆଯିବ, ପ୍ରଦାନ କରାଯିବ, ବଳି ଦିଆଯିବ। ଏଇଭଳି ଭାବରେ ଏସବୁ ଯଜ୍ଞ ହେବ। ସ୍ୱଳଂକୃତା ଭୁକ୍ତବନ୍ଧ ସ୍ୱନୁଲିପ୍ତ ସୁବାସସ ପ୍ରଦକ୍ଷିଣାଞ୍ଚ କୃତ ଗୋ ବିପ୍ରା ନଳ ପର୍ବାତ ପର୍ବତା, ଆମେ ସବୁ କ'ଣ କରିବା, ଆମେ ଖାଇକରି ପୂଜା କରିବା ନା 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 ସବୁ ଖାଇକରି ଯିବ। ସ୍ୱଳଂକୃତା ସମସ୍ତେ ଅଳଙ୍କାର ଗ୍ରହଣ କରିବ, ଅଳଙ୍କାର ପିନ୍ଧିବ, ବୈଷ୍ଣବମାନଙ୍କର ଅଳଙ୍କାର ହେଉଛି କ'ଣ, ସୁନା ରୂପା, ହଁ ବୈଷ୍ଣବମାନଙ୍କର ଅଳଙ୍କାର ହେଉଛି କଣ୍ଠମାଳା, ଆମର ଭକ୍ତିମୋହନ ଠାକୁର ଲେଖିଲେ ବୈଷ୍ଣବ କଣ୍ଠହାର, ଗୌଡ଼ିଏ କଣ୍ଠହାର ଲେଖିଲେ, ଗୌଡ଼ିଏ କଣ୍ଠହାର, ଗୌଡ଼ିଏର କଣ୍ଠ ରହୁଛି ହାର, ହାର ହେଉଛି ଏଇଟା କ'ଣ ନା ଏଇସବୁ ବେଦ, ବେଦ ହେଉଛି ତାଙ୍କର କଣ୍ଠର ହାର, ଗୌଡ଼ିଏ କଣ୍ଠହାର ଭକ୍ତିମୋହନ ଠାକୁର ରଚନା କଲେ, ବହୁତ ଇମ୍ପୋର୍ଟାଣ୍ଟ ଶ୍ଳୋକ ସବୁ ନେଇକରି ସେ କରିଛନ୍ତି, ସେଇଟାକୁ ବିଭିନ୍ନ ତତ୍ତ୍ୱ ଦେଇଛନ୍ତି, ସେଥିରେ ବିଭିନ୍ନ ତତ୍ତ୍ୱ ଅନେକ ତତ୍ତ୍ୱ ରହିଛି, କୃଷ୍ଣ ତତ୍ତ୍ୱ, ଭକ୍ତି ତତ୍ତ୍ୱ, ରସ ତତ୍ତ୍ୱ, ଜୀବ ତତ୍ତ୍ୱ, ବିଭିନ୍ନ ପ୍ରକାର ତତ୍ତ୍ୱ ସବୁ ରହିଛି, ସେସବୁ ତତ୍ତ୍ୱକୁ ସେଥିରେ ଦେଇଛନ୍ତି। ଗୌଡ଼ିଏ କଣ୍ଠହାର ଏଇଟା, ଗୌଡ଼ିଏମାନଙ୍କର କଣ୍ଠର ହାର ହେଉଛି ଏଇଟା। ଯାହା ହଉ, ସ୍ୱଳଙ୍କୃତା ଯାହାର ଯେଉଁ ସବୁ ବିଶେଷ ଭାବରେ ସ୍ତ୍ରୀଲୋକମାନଙ୍କର ଯେଉଁ ସବୁ ଅଳଙ୍କାର ସବୁ ରହିଛି ସେ ଅଳଙ୍କାର ଆଜି ପିନ୍ଧିବେ, ପୁରୁଷ ଲୋକମାନେ ମଧ୍ୟ ଅଳଙ୍କାର ପିନ୍ଧିବେ, ଖାଲି ସ୍ତ୍ରୀଲୋକମାନଙ୍କ ଅଳଙ୍କାର ତା ନୁହଁ, ପୁରୁଷ ଲୋକମାନେ ସମସ୍ତଙ୍କର, ଏ ପଞ୍ଚମଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନନ୍ଦ ଯେଉଁ ନନ୍ଦଙ୍କର ଆନନ୍ଦ ହେଉଥିଲା, ନନ୍ଦ ଉତ୍ସବ ହେଉଥିଲା, ସେଥିରେ ବର୍ଣ୍ଣନା କରାଯାଇଛି, କେତେ ସବୁ ଅଳଙ୍କାର ସବୁ ପିନ୍ଧିକରି ଆସିଛନ୍ତି, କେତେ ତାଙ୍କର ଏତେ ଧନଧାନ୍ୟ ସବୁ ରହିଛି, ଜଣେ ଶୁଣିଲେ ଭାବ କ'ଣ କି ଗୋପାଳମାନଙ୍କର ଏତେ ଧନ କେଉଁଠି ଆସିଲା, ତୁ ଚାକିରି କରିନାହାନ୍ତି, ବଡ଼ ବଡ଼ ଅଫିସର ହେଇଥାନ୍ତି ବା ବିଜନେସ୍ ନାହିଁ, ଗୋ ବୃତ୍ତିୟ ତାଙ୍କର କେବଳ ଗାଭୀ ପାଳନ କରୁଛନ୍ତି, କିଛି ନାହିଁ, ଏତେ ଧନ କେଉଁଠି ଆସିଲା। ତେଣୁ ସୁଖଦେବ ଗୋସ୍ୱାମୀ ସେ ଶ୍ଳୋକଟି କହିଛନ୍ତି ଯେ ତଥ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ, ଭଗବାନ ଯେତେବେଳେ ଆସିଗଲେ ବ୍ରଜ ସମୃଦ୍ଧିମାନ ହୋଇଗଲା, ତଥା ନନ୍ଦକର ଏବଂ ସମସ୍ତ ବ୍ରଜବାସୀମାନଙ୍କର ସବୁ ସମୃଦ୍ଧି ଆସିଗଲା, କାହିଁକି ନା ହରେ ନିବାସ ଆତ୍ମଗୁଣେଇ, ଭଗବାନ ସେଠି ରହିଛନ୍ତି, ରମା କ୍ରୀଡ଼ନ ଅଭୁନ ରୂପ, ରମା ଲକ୍ଷ୍ମୀଦେବୀ ସେଠି ସେବା କରୁଛନ୍ତି ତାଙ୍କର, ଆମ ଲକ୍ଷ୍ମୀଦେବୀଙ୍କ ସେବା କରିବା ଦରକାର ନାହିଁ, ପ୍ରାର୍ଥନା କରିବା ଦରକାର ନାହିଁ ଧନ ପାଇଁ, ଲକ୍ଷ୍ମୀଦେବୀ ଆସି ପଚାରୁଛନ୍ତି କେତେ ଧନ ଦରକାର ନିଅନ୍ତୁ, ଲକ୍ଷ୍ମୀଦେବୀ ଆସି ବ୍ରଜବାସୀମାନଙ୍କୁ ସେବା କରୁଛନ୍ତି, ନିଅନ୍ତୁ କେତେ ଧନ ଦରକାର ନିଅନ୍ତୁ, ଲକ୍ଷ୍ମୀ ସେଠି ରହିଛନ୍ତି, ଧନଧାନର କ'ଣ ଅଭାବ ହେବ। ତେଣୁ ସମସ୍ତେ ବହୁତ ସୁନ୍ଦର ଅଳଙ୍କାର ସବୁ ପରିଧାନ କରିବେ, ସ୍ୱଳଂକୃତା ଭୁକ୍ତବନ୍ତ ଏସବୁ ଖାଦ୍ୟ ମଧ୍ୟ ସେମାନେ ଗ୍ରହଣ କରିବେ, ଖାଦ୍ୟ ଖାଇବେ, ଏବଂ ସ୍ୱନୁଲିପ୍ତା ଚନ୍ଦନ ଇତ୍ୟାଦି ସବୁ ସେଣ୍ଟ ପେଣ୍ଟ ଲଗାଇବା ଦରକାର ନାହିଁ, ଚନ୍ଦନ ଫନ୍ଦନ ଲଗାଇକରି ଅନୁଲିପ୍ତା ଶୁଭ ଆଶିଷ ଆଜି ନୂଆ ଡ୍ରେସ୍ ପିନ୍ଧିବେ ସବୁ ନୂଆ ଶୁଭ ଆଶିଷ ସୁସୁନ୍ଦର ଭାବେ ସବୁ ସୁ କୁହାହେଉଛି ସୁ ଅଳଙ୍କୃତ ସୁ ଅନୁଲିପ୍ତା ଶୁଭ ଆଶିଷ ସବୁ ସୁ କୌଣସି କୁ ଜିନିଷ ନାହିଁ ସବୁ ସୁ ଏତେ ସୁନ୍ଦର ଜିନିଷ ସବୁ ଏଇଟାକୁ ବ୍ୟବହାର କରି ପ୍ରଦକ୍ଷିଣାଞ୍ଚ କୃତ ପ୍ରଦକ୍ଷିଣ କରିବେ କାହାକୁ କାହାକୁ ନା ଗୋ ଗାଭିମାନ ପ୍ରଦକ୍ଷିଣ କରିବେ ବିପ୍ରମାନ ପ୍ରଦକ୍ଷିଣ କରିବେ ପ୍ରଣାମ କରିବେ ଅନଳ ଅଗ୍ନିକୁ ପ୍ରଦକ୍ଷିଣ କରିବେ ପ୍ରଣାମ କରିବେ ଏବଂ ପର୍ବତାନ ଗିରି ଗୋବର୍ଦ୍ଧନକୁ ବର୍ତ୍ତମାନ ପରିକ୍ରମା ହେବ ତେଣୁ ଏହିଭଳି ଭାବରେ ଗୋବର୍ଦ୍ଧନ ପୂଜା ହେବ ତେଣୁ ଅନ୍ତିମରେ ତିରିଶ ଶ୍ଳୋକରେ କହୁଛନ୍ତି ତେରରୁ ଆରମ୍ଭ କରିଛନ୍ତି କଥା ବିଭିନ୍ନ ଯୁକ୍ତି କରିକି ଅନ୍ତିମରେ ଏଇଟା କହିଲେ ତିରିଶ ଅଠରଟି ଶ୍ଳୋକରେ ଭଗବାନ ବ୍ରଜବାସୀମାନଙ୍କୁ କନ୍ଭିନ୍ସ କରିଦେଲେ କ'ଣ ଅର୍ଜୁନକୁ କନ୍ଭିନ୍ସ କରିବା ପାଇଁ ଅଠରଟି ଅଧ୍ୟାୟ ଛଅଶହ ଉପରେ ଶ୍ଳୋକ କହିବାକୁ ପଡ଼ିଲା ଭଗବାନଙ୍କୁ କିନ୍ତୁ ଅଠରଟି ଶ୍ଳୋକରେ ଭଗବାନ କହିଦେଲେ ବ୍ରଜବାସୀମାନେ ରାଜି ହୋଇଗଲେ ବହୁତ ଉତ୍ସାହ ସହିତ ଯଜ୍ଞ କରିବେ ଏତନ୍ ମମ ମତଂ ତାତ କ୍ରିୟତାଂ ଯଦି ରୋଚତେ ଅୟଂ ଗୋ ବ୍ରାହ୍ମଣ ଅଦ୍ରିଣାଂ ମହ୍ୟଂ ଚ ଦୈତୋ ମଖ ହେ ପିତାଶ୍ରୀ ଏତନ୍ ମମ ମତଂ ତାତ ମୋର ଏ ମତ ଆପଣମାନେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ମୋର ମତ କ'ଣ ମୋର ମତ କ'ଣ ଭଗବାନ କହିଲେ ଭଗବତ ଗୀତାରେ ମୋର ମତ ମୋ ମତ କ'ଣ କ'ଣ ଅବିନାଶ କ'ଣ କହିଲେ ଭଗବାନ ମତ କ'ଣ ଭଗବାନ ଯାହା କହିବେ ସେଥିରେ କୌଣସି ଭୁଲ ନାହିଁ ଭଗବାନ ମତ ଭଗବତ ଗୀତାରେ ଅଛି ଗୋଟେ ଶ୍ଳୋକ ମୋ ମତ ଦେଖିଲେ ହେବ ଯେ ଯାହା ହଉ ଏଠି ମଧ୍ୟ ସେଇଆ କହୁଛନ୍ତି ଇଏ ମୋର ମତ ଏତନ୍ ମୋ ମତଂ ତାତ ହେ ପିତାଶ୍ରୀ ଇଏ ମୋର ମତ ତମେ ଆପଣମାନେ ଭାବୁଥିବେ ମୁଁ ତ ପାଠ ପଢ଼ି ନାହିଁ ମୋର ବୟସ ଅଳ୍ପ ସାତ ବର୍ଷ ମାତ୍ର ଆଉ ଇଏ ଛୋଟ ପିଲାଟା କ'ଣ କହିବ ଏ ପାଠ ବି ପଢ଼ି ନାହିଁ ବେଦ ଅଧ୍ୟୟନ କରିନାହିଁ ତେଣୁ ମୋର ଏଇଟା ମତ କ୍ରିୟତାଂ ଯଦି ରହୁଛନ୍ତି ତମେ ଏଇଟାକୁ କରିବ ଯଦି ତମକୁ ଭାବୁଛ ଭଲ ଲାଗୁଛି ତାହେଲେ କର କିନ୍ତୁ ଅୟଂ ଗୋ ଏଇଟା ହେଉଛି ଏଇ ଗାଭୀମାନ ବୋଧେ ପୂଜା ହେବ ବ୍ରାହ୍ମଣମାନ ପୂଜା ହେବ ଅଦ୍ରିମାନଙ୍କର ମଧ୍ୟ ପୂଜା ହେବ ମହ୍ୟଞ୍ଚ ଦୈତ ମଖ ମୋର ମଧ୍ୟ ଏଇଟା ପୂଜା ହେବ କାରଣ ଗୋବର୍ଦ୍ଧନ ହେଉଛନ୍ତି ଭଗବାନଙ୍କର ଅନ୍ୟ ରୂପ ଗୋବର୍ଦ୍ଧନ ତେଣୁ ଇଏ ମୋର ଅତ୍ୟନ୍ତ ପ୍ରିୟ ଯଜ୍ଞ ଏଇଭଳି ଭାବରେ ଯେତେବେଳେ କହିଦେଲେ ଭଗବାନ ମୁଁ ଆର ଟୀକାକୁ ଲେଖି ନାହିଁ ମୁଁ ଭାବିଲି ଛବିଶ ଶ୍ଲୋକ ଯାଏ କୁହାଯିବ ବୋଲି ସତେ ତିରିଶ ଶ୍ଲୋକ ଯାଏ ପଳେଇଗଲେଣି କଥା ତେଣୁ ଏକତିରିଶ ଶ୍ଲୋକରେ କୁହାଯାଉଛି ଶିଶୁକ ଉବାଚ କାଳାତ୍ମନା ଭଗବତା ସର୍କଦର୍ପ ଶକ୍ରଦର୍ପ ଜିଘାଂସୟା ପ୍ରୋକ୍ତଂ ନିଶମ୍ୟ ନନ୍ଦାଦ୍ୟା ସାଧୁ ଗୁଣତ ତଦ୍ବଚ ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ କାଳାତ୍ମନା ଭଗବତା ଇଏ ଭଗବାନ ଇଏ ସାଧାରଣ ବାଳକ ନୁହଁ ଇଏ କାଳ ଭଗବତ ଗୀତାରେ ଭଗବାନ କହିଲେ କାଳସ୍ମୀ ଲୋକ କେବେ ପ୍ରବୃଦ୍ଧ ଅର୍ଜୁନ ଭୟ କରିଗଲେ ଅର୍ଜୁନଙ୍କର ଭଗବାନଙ୍କ ଯେ ବିଶ୍ୱରୂପ ଦେଖିକି ପଚାରିଲେ ପ୍ରଭୁ ଆପଣ କିଏ ତେଣୁ ଭଗବାନ ସେଠି କହିଲେ ମୁଁ ହେଉଛି କାଳ କାଳସ୍ମୀ ଲୋକ କେବେ ପ୍ରବୃଦ୍ଧ ଲୋକମାନଙ୍କୁ ହତ୍ୟା କରିବା ପାଇଁ ମୁଁ ଏଠି ଉପସ୍ଥିତ ହେଇଛି ରୀତିବିତ୍ୱା ନ ଭବିଷ୍ୟନ୍ତି ସାରିବେ ତୁମକୁ ଛାଡ଼ିଲେ ଆଉ କେହି ବଞ୍ଚିପାରିବେ ନାହିଁ ସମସ୍ତେ ମୃତ୍ୟୁବରଣ କରିବେ ଯେ ଅବସ୍ଥା ପ୍ରତିନିଧି ସେ ଯୋଦ୍ଧା ବିଶେଷ ଭାବରେ ତୁମର ଯେଉଁମାନେ ଶତ୍ରୁମାନେ ରହିଛନ୍ତି ସେମାନେ ସମସ୍ତେ ବିନାଶ ହେବେ ତେଣୁ ସେ ହେଉଛନ୍ତି କାଳାତ୍ମନ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ମୃତ୍ୟୁ ସର୍ବହରସ୍ତାହମ୍ ମୁଁ ମୃତ୍ୟୁ ରୂପେ ସମସ୍ତଙ୍କ ସବୁକିଛି ହରଣ କରିନିଏ ଯେଉଁମାନେ ଭଗବାନଙ୍କ ଶରଣରେ ନଯିବେ ଭଗବାନ ତାଙ୍କୁ ସବୁକିଛି ହରଣ କରିନେବେ ଯେଉଁମାନେ ଭଗବାନ ସେଥିପାଇଁ ହରି ସେ ସମସ୍ତଙ୍କର ହରଣ କରିନେବେ ଯେଉଁମାନେ ତାଙ୍କ ଶରଣ ନଯିବେ ତାଙ୍କର ସବୁ ତାଙ୍କ ମୃତ୍ୟୁ ରୂପେ ତାଙ୍କ ସବୁକିଛି ତାଙ୍କର ଯେଉଁ କ'ଣ ମୃତ୍ୟୁ ସର୍ବହରସ୍ତାହମ୍ ଉଦ୍ଭବସ୍ତ ଭବିଷ୍ୟତାମ୍ କୀର୍ତ୍ତି ସ୍ତ୍ରୀ ବା ଚ ନାରୀଣାମ୍ ସ୍ମୃତି ମେଧା ଧୃତି କ୍ଷମା ଯେତେ ଯାହା ସବୁ ଆମର ଐଶ୍ୱର୍ଯ୍ୟ ଅଛି ସବୁ ନେଇଯିବେ ଭଗବାନ ମୃତ୍ୟୁ ରୂପରେ କିନ୍ତୁ ଭଗବାନ ଯେଉଁମାନେ ଭକ୍ତ ତାଙ୍କର କିଛି ସେ ହରଣ କରିବେ ନାହିଁ ତାଙ୍କୁ ପ୍ରୋଟେକ୍ଟ କରିବେ ଯୋଗକ୍ଷେମ ବାହାମ୍ୟମ୍ ତାଙ୍କର ସବୁ ଯୋଗକ୍ଷେମ ପ୍ରଦାନ କରିବେ ଭଗବାନ ତେଣୁ ଇଏ ଭଗବତା ସବୁ ଐଶ୍ୱର୍ଯ୍ୟ ଅଛି ଭଗବାନଙ୍କର ଇନ୍ଦ୍ର ଭୟ ଇନ୍ଦ୍ରଙ୍କ ପାଇଁ କାହିଁ ସେ ଭୟ କରିବେ ଇନ୍ଦ୍ର କ୍ରୋଧ କରି କ'ଣ ପସନ୍ଦ କରନ୍ତୁ ଯେତେ କ୍ରୋଧ କରନ୍ତୁ କ'ଣ ହେବ ଗୋଟେ ଶୋକ ଆସିବ ସେ କଥା ଶକ୍ର ଦର୍ପ ଜିଘା ଶକ୍ର ଯେଉଁ କ'ଣ ଯେଉଁ ଦର୍ପ ହେଇଯାଇଛି ଦର୍ପ କହିଲେ କ'ଣ ଦମ୍ଭ ଦର୍ପ ଅଭିମାନସ ତା'ଦେହରେ ଟିକିଏ ଟିକିଏ ତଫାତ୍ ରହିଛି। ମୁଁ ଦେଖୁଥିଲି ସେ ବହିଟା ଖାତା ଆଣିଲି ପ୍ରଭୁ ମାନେ ଶ୍ରୀକୃଷ୍ଣ ସିଦ୍ଧର ସ୍ୱାମୀ ତାଙ୍କ ଟୀକାରେ କହିଛନ୍ତି ଦର୍ପ କହିଲେ ବିଦ୍ୟା ବିଦ୍ୟାର ଦର୍ପ ବିଦ୍ୟାର ଗର୍ବ ବହୁତ ବିଦ୍ୟା ଅଛି ମୋର ଏ ଦର୍ପ ବିଦ୍ୟା ମୁଁ ବହୁତ ବହୁତ କିଛି ଜ୍ଞାନ ଅଛି ଶହେଟି ଯଜ୍ଞ କରିଛନ୍ତି ନା ସେ ସେଥିପାଇଁ ତାଙ୍କ ନାଁ ହେଉଛି ଶକ୍ର ଏଠି ଶକ୍ର ମୋତେ କୁହାଗଲା ଶକ୍ର କହିଲେ ଶହେଟା କ୍ରତୁ ଶତକ୍ରତୁ ଶହେଟା ଯଜ୍ଞ ଯିଏ କରିବେ ସେ ଇନ୍ଦ୍ର ଆସନ ପ୍ରାପ୍ତ ହେବେ ଇନ୍ଦ୍ର ପୋଷ୍ଟ ପାଇବେ ଶହେଟା କ୍ରତ କରୁଛନ୍ତି ସାଧାରଣ କଥା ନୁହଁ ଖେଳବାର କଥା ନୁହଁ ଗୋଟିଏ ଯଜ୍ଞ କଲେ ସେଥିରେ ସେ ସମୟରେ ଯିଏ ଇନ୍ଦ୍ର ଥିବେ ସେ ବାଧା ଦେବେ ଆମେ ଦେଖୁଛେ ପୃଥୁ ମହାରାଜଙ୍କର ଯେଉଁ ଯଜ୍ଞ କରୁଥିଲେ ସେତେବେଳେ ଇନ୍ଦ୍ର ତାଙ୍କ ଘୋଡ଼ା ଚୋରିକି ନେଇଗଲେ ସଗର ମହାରାଜ ଯେତେବେଳେ ଯଜ୍ଞ କରୁଥିଲେ ଇନ୍ଦ୍ର ତାଙ୍କ ଘୋଡ଼ା ଚୋରିକି ନେଇଗଲେ ଯେତେବେଳେ ନରନାରାୟଣ ଋଷି ବଦ୍ରୀନାଥରେ ତପସ୍ୟା କରୁଛନ୍ତି ଇନ୍ଦ୍ର ତାଙ୍କର କ'ଣ ଭଙ୍ଗ କରିବା ପାଇଁ ତାଙ୍କର ଯାଇକରି କାମଦେବ ଏବଂ ଅପ୍ସରାମାନଙ୍କୁ ପଠାଇଲେ ତାଙ୍କର ଭଙ୍ଗ କରିବା ପାଇଁ ତାଙ୍କ ତପସ୍ୟା କାଳେ ମୋର ପୋଷ୍ଟ ନେଇଯିବ ବିଶ୍ୱାମିତ୍ର ତପସ୍ୟା କରୁଥିଲେ 60,000 ବର୍ଷ ଧରି ତପସ୍ୟା କରିଥିଲେ ପଠାଇଲେ କାହାକୁ ମେନକାକୁ ପଠାଇଲେ ତାଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ତପସ୍ୟା ଭଙ୍ଗ କରିଦେଲେ ମଧ୍ୟ ବିଶ୍ୱାମିତ୍ରଙ୍କର ତେଣୁ ଏ ଜଣେ ଯଜ୍ଞ କରିବା ମାନେ ସବୁ ପ୍ରକାର ବାଧା ଆସି ପହଞ୍ଚିବ କିନ୍ତୁ ତଥାପି ସବୁ ବାଧା ସତ୍ତ୍ୱେ ଏଇ ଶକ୍ର ଯିଏ ଅଛନ୍ତି ବର୍ତ୍ତମାନ ପୁରନ୍ଦର ତାଙ୍କ ନାମ ସେ 100ଟି ଯଜ୍ଞ କରିଛନ୍ତି ସେଥିପାଇଁ ତାଙ୍କ ନାଁ ହେଉଛି ଶତକ୍ରତୁ ତେଣୁ ସେ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ସେ ଯେତେବେଳେ ସିଗ୍ନେଚର୍ କରନ୍ତି ସର୍ଟ ସିଗ୍ନେଚର୍ ସେ ଲେଖନ୍ତି ଶକ୍ର ଏଠି ମଧ୍ୟ ସେ କହିବେ ଶକ୍ର ଦର୍ପ ଜିଘାଂସା ବହୁତ ଜ୍ଞାନ ଅଛି ତାଙ୍କର ଯଜ୍ଞ ସବୁ କରିଛନ୍ତି ବହୁତ ଜ୍ଞାନ ରହିଛି ତେଣୁ ତାଙ୍କର ଏଇ ସର୍ପ ଶକ୍ର ଦର୍ପ ଜିଘାଂସା ଏସବୁ ଦର୍ପକୁ ଭଙ୍ଗ କରିବା ପାଇଁ ଭଗବାନ ବ୍ୟବସ୍ଥା କରୁଛନ୍ତି ଶକ୍ର ଦର୍ପ ଜିଘାଂସା ଶକ୍ର ତାଙ୍କର ଭୟ ନାହିଁ ଦେବତାମାନଙ୍କ ରାଜା ସେ ଯଦି କୃପ କରିବେ ଏଇ ଯେ ଭଗବତ ଗୀତାରେ ଗୋଟେ ଶ୍ଳୋକ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି କପିଳଦେବ ଯେତେବେଳେ ଭଗବାନ ମା' ଦେବହୂତୀଙ୍କୁ କହୁଛନ୍ତି କେବଳ ମୋର ଶରଣ ଯାଅ ମୋର ପୂଜା କର ଏଇସବୁ କହୁଛନ୍ତି ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ତେଣୁ ମା' ଚିନ୍ତା କରୁଛନ୍ତି ଆମେ ଖାଲି ଭଗବାନଙ୍କ ଶରଣ ଯିବା ସମଲେଶ୍ୱରୀ ଇତ୍ୟାଦି ଯେତେ ଦେବତା ଅଛନ୍ତି ଘଣ୍ଟେଶ୍ୱରୀ ସମଲେଶ୍ୱରୀ କେତେ ଈଶ୍ୱର ଅଛନ୍ତି ତାଙ୍କୁ ଯଦି ପୂଜା ନ କରିବା ଇନ୍ଦ୍ର ଗଣେଶ ଏସବୁ ବ୍ରହ୍ମା ଶିବ ଇତ୍ୟାଦି ସବୁ ରହିଛନ୍ତି ତାଙ୍କୁ ଯଦି ପୂଜା ନ କରିବା ସେମାନେ ବିଘ୍ନ ଘଟେଇବେ ବିଭିନ୍ନ ପ୍ରକାର ଉପଦ୍ରବ କରିବେ ଆମ ପ୍ରତି କ୍ରୋଧ ପ୍ରକାଶ କରିବେ ନା କ୍ରୋଧ ପ୍ରକାଶ କରିବେ ମତ୍ ଭୟାତ୍ ନାନ୍ୟତ୍ ମତ୍ ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ସେ ଶ୍ଳୋକଟେ ଅଛନ୍ତି ନାନ୍ୟତ୍ର ମତ୍ ଭଗବତ ପ୍ରଧାନ ପୁରୁଷେଶ୍ୱରାତ୍ ଆତ୍ମନଃ ସର୍ବଭୂତାନ ଭୟଂ ତୀବ୍ର ନିବର୍ତ୍ତତେ କେହି ତୁମକୁ ଭୟ ପ୍ରଦାନ କରିପାରିବେ ନାହିଁ ମୋ ଚରଣ ନଗଲେ ଆଉ କେହି ତୁମ ଭୟରୁ ମୁକ୍ତି ପାଇପାରିବ ନାହିଁ ଆଉ ତୁମେ ଭାବୁଛ ସେମାନେ ତୁମକୁ ଦେବେ ଭୟ ପ୍ରଦାନ କରିବେ ବା ତୁମକୁ କ'ଣ ତୁମ ବିଘ୍ନ ଡାଳିବେ ବିଘ୍ନ ପ୍ରଦାନ କରିବେ ନା କାହିଁକି ନା ମତ୍ ଭୟାତ୍ ବାଦି ବାତ୍ ଓୟଂ ସୂର୍ଯ୍ୟସ୍ତପତି ମତ୍ ଭୟାତ୍ ବର୍ଷତ ଇନ୍ଦ୍ରୋ ଧତ୍ୟ ଅଗ୍ନି ମୃତ୍ୟୁ ସ୍ତରତ ମତ୍ ଭୟାତ୍ ଭଗବାନ ଭୟରେ ଏଇ ସବୁ 33 କୋଟି ଦେବତା ଯେତେ ଅଛନ୍ତି ସମସ୍ତେ ଭଗବାନ ଭୟରେ କାର୍ଯ୍ୟ କରୁଛନ୍ତି ଭଗବାନ ସେବାରେ ନିଯୁକ୍ତ ରହିଛନ୍ତି ମତ୍ ଭୟାତ୍ ଭଗବାନ ଏଇ ଶ୍ଳୋକ 2 ଥର କୁହାଯାଇଛି ମତ୍ ଭୟାତ୍ ବାଦି ବାତ୍ ଓୟଂ ସୂର୍ଯ୍ୟ ଯେଉଁ ମରୁଦେବ ବା ପବନ ଦେବ ପବନ ଦେଉଛନ୍ତି ପ୍ରଦାନ କରୁଛନ୍ତି ଜୀବ ଶୋଇଥିଲେ ମଧ୍ୟ ତାଙ୍କ ନିଶ୍ୱାସରେ ସେ ଯାଇକି ପ୍ରବେଶ କରୁଛନ୍ତି ଅମ୍ଳଜାନ ଦେଉଛନ୍ତି ଯଦି ବାୟୁ କହିବ ନା ସେ ଶୋଇଛି ମୋତେ ମୁଁ ଯିବି ନାହିଁ ସେ ଶୋଇପଡ଼ିଲାଣି ମୁଁ ଟିକିଏ ରେଷ୍ଟ ନେବି ନା ଭଗବାନ ଭୟ ବହୁତ ଭୟ ବାତି ବାହାତ ହୋଇଯାଉ ସୂର୍ଯ୍ୟସ୍ତପତି ମଧ୍ୟ ସୂର୍ଯ୍ୟଦେବ ମଧ୍ୟ ଯେଉଁ ଉତ୍ତାପ ଦେଉଛନ୍ତି କାଳଚକ୍ରରେ ଯେଉଁ ଭ୍ରମଣ କରୁଛନ୍ତି ଭଗବାନ ଭୟରେ ବ୍ରହ୍ମ ସଂହିତାରେ ମଧ୍ୟ କୁହାଯାଇଛି ଯଶା ବ୍ୟାୟା ଭ୍ରମି ସମ୍ଭୃତ କାଳଚକ୍ର ସମ୍ଭୃତ ଭୟରେ ସେ ଭଗବାନଙ୍କ ଆଜ୍ଞାରେ ସବୁ କାର୍ଯ୍ୟ କରୁଛନ୍ତି ସମସ୍ତେ ବର୍ଷ ଇନ୍ଦ୍ର ମଧ୍ୟ ଯେଉଁ ବର୍ଷା କରୁଛି ଭଗବାନଙ୍କ ଆଜ୍ଞାରେ କରୁଛି ଏବଂ ଦହତି ଅଗ୍ନି ଅଗ୍ନିଦେବ ମଧ୍ୟ ଯେଉଁ ଦହନ କାର୍ଯ୍ୟ କରୁଛନ୍ତି ଭଗବାନଙ୍କ ଆଜ୍ଞାରେ ଏମିତିକି ମୃତ୍ୟୁ ସ୍ତରତି ମତ୍ ଭୟାତ୍ ମୃତ୍ୟୁଦେବ ମଧ୍ୟ ସ୍ୱୟଂ ଯମରାଜ ମଧ୍ୟ ଭଗବାନ ଭୟରେ କାର୍ଯ୍ୟ କରୁଛନ୍ତି କେହି ନିର୍ଭୟ ଭାବରେ କାର୍ଯ୍ୟ କରିପାରିବେ ଭଗବାନଙ୍କ ଭୟ ସମସ୍ତଙ୍କ ପ୍ରତି ରହିଛି ଯଦି କାର୍ଯ୍ୟ ନ କରିବେ ଦଣ୍ଡ ରହିଛି ଭଗବାନ ଦଣ୍ଡ ଧାରଣ କରିଛନ୍ତି ସେମାନେ ଦଣ୍ଡ ପ୍ରଦାନ କରିବେ। ତେଣୁ ଇଏ ଇନ୍ଦ୍ରଙ୍କର କ୍ରୋଧ କରିବା ପାଇଁ ଭଗବାନ ବ୍ୟବସ୍ଥା କରୁଛନ୍ତି, ଆଉ ଇନ୍ଦ୍ର କ୍ରୋଧ କଲେ କ'ଣ ଭଗବାନ ପାଇଁ ଭୟ କରିବେ? ତାଙ୍କୁ ଭୟ କାହାର ଭୟ ହେଉଛି? ଭଗବାନ ପ୍ରତି କାହାର ଭୟ? ଭଗବାନ କାହା ପ୍ରତି ଭୟ କରିବେ? ଭଗବାନ ଯେଉଁମାନେ ଭକ୍ତ ସିଏ କାହାକୁ ଭୟ କରିବେନି, ଆଉ ଭଗବାନ କାହାକୁ ଭୟ କରିବେ? ସେଥିପାଇଁ ଦୈବ ଗୁଣରେ ଆସିଲା ଏଇଟା ତିନୋଟି ଶ୍ଳୋକ। ପ୍ରଥମ ଶ୍ଳୋକ ପ୍ରଥମ ଦେବତାମାନଙ୍କ ଗୁଣ ହେଉଛି ଅଭୟମ୍, ଷୋଡ଼ଶ ଅଧ୍ୟାୟ ପ୍ରଥମ ଶ୍ଳୋକ ପ୍ରଥମ ଅକ୍ଷର ହେଉଛି ଏଇଟା, ପ୍ରଥମ ଶବ୍ଦ ଅଭୟମ୍ ସତ୍ୟ ସଂଶୋଧିର ଜ୍ଞାନ ଯୋଗ ବ୍ୟବସ୍ଥିତ। ଯେଉଁମାନେ ଭଗବାନ ଭକ୍ତ ବା ଦୈବିକ ଗୁଣ ଯେଉଁମାନଙ୍କର, ସେମାନେ ଅଭୟ, ତାଙ୍କର କୌଣସି ଭୟ ନାହିଁ। ପ୍ରଭୁପାଦ ମହାରାଜ ଅଭୟ ଚରଣାରବିନ୍ଦ, ଆମେରିକାରେ ପଦାର୍ପଣ କଲେ ଆଜି ଅଭୟ ଚରଣାରବିନ୍ଦ, ତାଙ୍କର କୌଣସି ଭୟ ନାହିଁ। ପାଖରେ ଟଙ୍କା ନାହିଁ, 40 ଟଙ୍କା ରହିଛି, ଗୋଟିଏ ଦିନ ଚଳିବା ପାଇଁ ମଧ୍ୟ ସଫିସିଏଣ୍ଟ ନୁହଁ, ବା ଗୋଟିଏ ଦିନ ଦୁଇ ଦିନ ଚଳି ହେବ ନାହିଁ। ସେଥିରେ କେଉଁଠି ସ୍ଥାନ ନାହିଁ ରହିବା ପାଇଁ, କେଉଁଠି ରହିବେ ଠିକ୍ ଠିକଣା ନାହିଁ, କେଉଁଠି ଖାଇବେ ଠିକ୍ ଠିକଣା ନାହିଁ, ଯାଇଛନ୍ତି ଅଭୟ, ତାଙ୍କର କୌଣସି ଭୟ ନାହିଁ। ଭଗବାନ ପାଦରେ ଭବେ ଚରଣାର ବିନ୍ଦରେ ଭଜ ହୁରେ ମନ ଶ୍ରୀ ନନ୍ଦନ ନନ୍ଦନ ଅଭୟ ଚରଣାର ବିନ୍ଦରେ ଭଜ ହୁରେ ମନ ଶ୍ରୀ ନନ୍ଦନ ନନ୍ଦନ ଅଭୟ ଚରଣାର ବିନ୍ଦରେ ଦୁର୍ଲଭ ମାନବ ଜନମ ସଙ୍ଗେ ଦୁର୍ଲଭ ମାନବ ସଙ୍ଗେ କରମେ ଭବ ସିନ୍ଦୁରେ କରମେ ଭବ ସିନ୍ଦୁରେ ଭଜରେ ମନ ଶ୍ରୀନନ୍ଦ ଅଭର ଚରଣର ଯାହାଙ୍କର ଚରଣର ଆଶ୍ରୟ ନେଲେ ସମସ୍ତେ ଅଭୟ ହେଇଯାଆନ୍ତି, ଆଉ ସେ ଭଗବାନଙ୍କର କ'ଣ ଭୟ ଆସିବ? ଭଗବାନ ଭୟରେ ସମସ୍ତେ ଭୟଭୀତ ହେଉଛନ୍ତି, ଭଗବାନ କାହାକୁ ଭୟ କରିବେ? କିନ୍ତୁ ସେ ମାଆକୁ ଭୟ କରୁଛନ୍ତି। ନମାମି ସ୍ୱରଂ ସ ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ଭ୍ରାଜମାନଂ ଯଶୋଦା ବିୟୋ ଲୋକଲାଧବମାନଂ ଯଶୋଦା ବିୟୋ ଲୋକଲାଧବମାନଂ ପରାମୃଷ୍ଟଂ ଅତ୍ୟନ୍ତ ତଦୃତ୍ୟ ଗୋପ୍ୟା ପରାମୃଷ୍ଟଂ ଅତ୍ୟନ୍ତ। ସେ କାର୍ତ୍ତିକ ମାସ ସାରା ଆମେ ଏଇଟାକୁ ବୁଲିବା। ତେଣୁ ଭଗବାନଙ୍କର କାହା ପାଇଁ ଭୟ ନାହିଁ, କିନ୍ତୁ ତାଙ୍କ ଭକ୍ତ ଭୟ କରନ୍ତି। ସିଏ ମା ଯଶୋଦା ଭୟରେ ଭଗବାନ ଦୌଡ଼ୁଛନ୍ତି, ଧାଉଁଛନ୍ତି, କିଏ ରକ୍ଷା କର ରକ୍ଷା କର। ଏବଂ ଏଇଟାକୁ ଆମର ଶିଶୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଏଇଟାକୁ କୁନ୍ତିଦେବୀ ଦେଖିଥିଲେ। କୁନ୍ତିଦେବୀ ତାଙ୍କ ପ୍ରାର୍ଥନା ସେଇଟା ସେ ଆଶ୍ଚର୍ଯ୍ୟ ହେଉଛନ୍ତି, ଯାହାଙ୍କ ଭୟରେ ସମସ୍ତେ ଭୟଭୀତ ହେଉଛନ୍ତି, ସିଏ ପୁଣି ମାଆଙ୍କୁ କେମିତି ଭୟ କରୁଛନ୍ତି। ଏବଂ ମାଆଙ୍କୁ ଯେ ଭୟ କରୁଥିଲେ, ସେ କେବଳ ରୋଲ୍ କରୁନଥିଲେ, ଡ୍ରାମା କରୁନଥିଲେ, ପ୍ରକୃତ ତାଙ୍କ ଭୟ ହେଉଥିଲା, ସେ କଥା କୁନ୍ତିଦେବୀ ତାଙ୍କ ସ୍ତୁତିରେ କହିଛନ୍ତି। ଗୋପ୍ୟା ଦଦେ ତ୍ୱୟି କୃତାଗସି ଦାମ ତାବତ୍ ଯାତେ ଦଶାଶ୍ରୁ କରେଳାଞ୍ଜନ ସମ୍ଭ୍ରମାଖ୍ୟମ ବାକ୍ତ୍ରଂ ନିନିୟା ଭୟ ଭାବନାୟା ସ୍ଥିତ ରୂପ ସାମାଂ ବିମୋହେତି ଭୀରପି ଯଦ୍ ବିଭେତି। ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ 26 ଶ୍ଳୋକରେ କୁନ୍ତିଦେବୀ ସ୍ତୁତି କରିଛନ୍ତି ଭଗବାନଙ୍କୁ, ତା ଦେବୀ ଗୋଟେ ସ୍ତୁତି। ଏ କହୁଛନ୍ତି ଗୋପୀ ଆଦେ ତ୍ୱୟି କୃତାଗସି ଦାମ ତାବତ୍, ଏଇ ଯେଉଁ ତୁମର ମା ଯଶୋଦା ଯେଉଁ ତୁମକୁ ଦାମ ବନ୍ଧନ କରିଥିଲେ, ଦାମୋଦର ଲୀଳା ହେଇଥିଲା ଭଗବାନଙ୍କର, ଏଇଟା ହେଇଥିଲା କେଉଁ ସମୟରେ? 3 ଲୀଳା ଏଇଟା, 3 ନା କେତେ ଦାମୋଦର ଲୀଳାଟା ହେଇଥିଲା କେତେ ବର୍ଷରେ ହେଇଥିଲା? 3 ହେଇଥିଲା। ତେଣୁ ଯେତେବେଳେ ମା ତାଙ୍କୁ ବାନ୍ଧିଥିଲେ, ଯାହାତେ ଦଶାଶ୍ରୁ କରିଳାଞ୍ଜନ ସମ୍ଭ୍ରମାଖ୍ୟମ, ଭଗବାନ ଦୌଡ଼ୁଥିଲେ ମା ଧରିଦେବେ, ବାଡ଼େଇବେ ବାନ୍ଧିବେ କ'ଣ କରିବେ କାହିଁକି ଭଗବାନ ଦୌଡ଼ୁଛନ୍ତି ଭୟ କରି ଦୌଡ଼ୁଛନ୍ତି ସେ ଯେଉଁ ଦଶା ହେଇଛି ତାଙ୍କର ଯେଉଁ ଶରୀର ଅଶ୍ରୁ ବାହାରୁଛି ଚକ୍ଷୁରୁ ଅଶ୍ରୁ ନିର୍ଗତ ହେଉଛି ତାଙ୍କର ଚକ୍ଷୁରେ ଯେଉଁ ଅଞ୍ଜନ କଳା ଲଗେଇଛନ୍ତି ସେଇଟା ସବୁ ଧୋଇ ହେଇକରି କଳା ଗାର ସାରା ତାଙ୍କର କପଡ଼ ସାରା କଳା ହେଇଯାଇଛି ସମ୍ଭ୍ରମ ଆକ୍ଷମ ଭୟରେ ଆଖି ତାଙ୍କର ଦେଖିଲେ ଜଣେ କହିବେ ଭୟ କରିଯାଉଛି ସମ୍ଭ୍ରମ ଆକ୍ଷମ ଏଇଭଳି ଭାବରେ ରହିଛି ତାଙ୍କର ଏବଂ ବକ୍ତ୍ରଂ ନିନୀୟ ଭୟ ଭାବନା ସ୍ଥିତ ରୂପ ମୁଖରୁ ଜଣାପଡ଼ିଯାଉଛି ସେ ଭୟ କେମିତି ରହୁଛି ଭୟଭୀତ ହେଇକି ରହିଛନ୍ତି ବହୁତ ଭୟ ହେଇଯାଇଛି ସା ମାଂ ବିମୋହତି ସେ ରୂପକୁ ଯେତେବେଳେ ମୁଁ ଚିନ୍ତା କରୁଛି କୁଟଦେବୀ ସ୍ତୁତିରେ କହୁଛନ୍ତି ମୋତେ ଏଇଟା ମୋହ ଡାଡ଼ୁଛି ମୁଁ କେମିତି ଏଇଟା ଇଏ କେମିତି ଭୟ କରୁଛନ୍ତି ଭିର ବି ଯାହା ବିବେତି ସ୍ୱୟଂ ଭୟ ଯାହାକୁ ଭୟ କରନ୍ତି ସେ ପୁଣି ଭୟ କରୁଛନ୍ତି ଏଇଭଳି ଭାବରେ ଭଗବାନଙ୍କର କାହା ପ୍ରତି ଭୟ ନାହିଁ ତାଙ୍କର ଭକ୍ତଙ୍କୁ ଡରନ୍ତି ସେ ଭୟ କରନ୍ତି ଯଶୋଦା ମାଆଙ୍କୁ ଭୟ କରୁଛନ୍ତି ନନ୍ଦ ମହାରାଜ ଭୟ କରୁଛନ୍ତି ଭଗବାନ ମଧ୍ୟ ଭୟ କଲେ ମହାପ୍ରଭୁ ମଧ୍ୟ ଭୟ କଲେ କିଏ କହୁଥିଲେ ଗୋଟେ ଶିବରାମ ମନ୍ଦିରରେ ଶୁଣୁଥିଲି ଭୁବନେଶ୍ୱରରେ ମନ୍ଦିରରେ ଭଗବାନ ଯେଉଁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଜଗନ୍ନାଥ ମନ୍ଦିରରେ ପୁରୀରେ ରହିଥିଲେ ସେହି ସମୟରେ ସେ ଗୋଟେ ଛୋଟ ପିଲା ଛୋଟ ବାଳକ ଆସୁଥିଲା ସବୁଦିନେ ତା'ର କେତେ ଭାଗ୍ୟ ଭଗବାନଙ୍କର ସନ୍ନିଧି ପ୍ରାପ୍ତ ହେଉଥିଲା ଏ ଛୋଟ ବାଳକୁ ମଧ୍ୟ ଛୋଟ ବାଳକ ଭଗବାନଙ୍କର ଯେମିତି ଭଗବାନଙ୍କ ସ୍ନେହର ସାଗର କୃପାର ସାଗର ତାକୁ ମଧ୍ୟ ସ୍ନେହ କରୁଥିଲେ କିନ୍ତୁ ଏ ସ୍ୱରୂପ ଦାମୋଦର କହିଲେ ତୁମେ ଯେଉଁ ତାକୁ ସ୍ନେହ କରୁଛ ଲୋକମାନେ ତୁମର ସବୁ ଅପମାନ କରିବେ ନା କାହିଁକି ନା ସିଏ କିଏ ଜାଣିଛ ନା କିଏ ସିଏ ନା ସିଏ ଜଣେ ବିଧବା ବ୍ରାହ୍ମଣୀର ପୁଅ ଯୁବତୀ ବ୍ରାହ୍ମଣୀ ସିଏ ତୁମେ ଯୁବକ ସୁନ୍ଦର ରୂପକ ଯୁବକ ସେ ସୁନ୍ଦରୀ ଯୁବତୀ ଜଣେ ରହିଛନ୍ତି ବିଧବା ବ୍ରାହ୍ମଣୀ ତାର ପୁଅକୁ ତୁମେ ଏତେ ସ୍ନେହ କରୁଛ ଲୋକମାନେ କ'ଣ କହିବେ ଚିନ୍ତା କରୁଛ ତ ତେଣୁ ଭଗବାନ ଭୟ କରିଗଲେ ସ୍ୱରୂପ ଦାମୋଦରକୁ ଭୟ କରିଗଲେ କହିଲେ ଠିକ୍ ଅଛି ତୁମେ ଯାଇ ମାଆଙ୍କୁ ଟିକେ ଧ୍ୟାନ ଦେଇକରି ଆସ ମାଆଙ୍କୁ ମୋ ବିଷୟରେ କହିକିରି ଆସ ତେଣୁ ଭଗବାନଙ୍କର ଏଇ ଭକ୍ତ ବତ୍ସଳତା ପ୍ରକୃତରେ ଯାହା ହଉ ଏଇଭଳି ଭାବରେ ଭଗବାନ ସବୁ 18 ଶ୍ଳୋକରେ ତାଙ୍କର ଯେତେବେଳେ ଯୁକ୍ତି ସ୍ଥାପନ କଲେ ଇନ୍ଦ୍ରଯଜ୍ଞ ବନ୍ଦ ହେଇଗଲା କାଳାତ୍ମନ ଭଗବତା ଶକ୍ରଦର୍ପ ଜିଘାଂସୟା ଭଗବାନ ଚାହୁଁଛନ୍ତି ଶକ୍ରର ଦର୍ପ ଯେଉଁ ରହିଛି ଯେତେ ବଢ଼ି ବଢ଼ିକା ଯାଉ କିଛି ଅସୁବିଧା ନାହିଁ କ'ଣ କରିବେ ସେ ଆମର ବାଳ ଟଙ୍କା କରିପାରିବ କହନ୍ତି ଭଗବାନଙ୍କର କ'ଣ କରିବ ଭଗବାନ ଭକ୍ତମାନଙ୍କୁ କ'ଣ କରିବ ଇନ୍ଦ୍ରବାସ ଚାହିଁବେ ସବୁ ବ୍ରଜବାସୀଙ୍କୁ ଧ୍ୱଂସ କରିଦିଅ ଗାଭୀମାନଙ୍କୁ ଧ୍ୱଂସ କରିଦିଅ ବ୍ରଜବାସୀଙ୍କୁ ସମସ୍ତଙ୍କୁ ଧ୍ୱଂସ କରିଦିଅ ଏଇଟା ମୂର୍ଖଟା ଆ କଥାରେ ପଡ଼ି ବ୍ରଜବାସୀମାନେ ମୋର ଯଜ୍ଞକୁ ବନ୍ଦ କରିଦେଲେ ସବୁ କଥା କହିବେ ତାଙ୍କ ଦର୍ପ କ୍ରୋଧ ବଢ଼ିଯାଇଛି ନା କ'ଣ ଯେଉଁ ରହିଛି ଧାୟତ ବିଷାନ୍ ପୁରୁଷ ସଙ୍ଗ ସ୍ଥେସୁ ବଜାୟତେ ସଙ୍ଗା ସଜାୟତେ କାମ କାମାତ କ୍ରୋଧ ବିଜାୟତେ ଯେଉଁ କାମ ତାଙ୍କର ଥିଲା ସମସ୍ତେ ମୋତେ ପୂଜା କରିବେ ଏଇଟା ଯେତେବେଳେ ବାଧା ହେଇଗଲା ସେଥିରେ କ୍ରୋଧ ଆସିଗଲା କ୍ରୋଧା ଭଗତି ସମୂହ କ୍ରୋଧରୁ ତାଙ୍କର ମୋହ ଆସିଗଲା ସମ୍ଭା ସ୍ମୃତି ବିଭ୍ରମ ସ୍ମୃତି ଭୁଲିଗଲେ ସ୍ମୃତି ନଷ୍ଟ ହେଇଗଲା ତାଙ୍କର ଭୁଲିଗଲେ ଇଏ ହେଉଛନ୍ତି ଭଗବାନ ବୋଲି ବୁଦ୍ଧି ନାଶାତ୍ ପ୍ରଣ ସ୍ମୃତି ଭଂସାତ୍ ବୁଦ୍ଧି ନାଶ ହଉ ସ୍ମୃତି ଯେତେବେଳେ ନଷ୍ଟ ହେଇଯିବ ସେଥିରେ ବୁଦ୍ଧି ମଧ୍ୟ ନଷ୍ଟ ହେଇଯିବ ବୁଦ୍ଧି ନଷ୍ଟ ହେଲେ ଆମର ପତନ ହେଇଯିବ ଇନ୍ଦ୍ରଙ୍କର ପତନ ହେଇଯାଇଥିଲା ତେଣୁ ବ୍ରଜବାସୀମାନଙ୍କୁ ନଷ୍ଟ କରିବା ପାଇଁ ହତ୍ୟା କରିବା ପାଇଁ ସେ ବ୍ୟବସ୍ଥା କରିବେ ଚାଲିବ 4 ଅଧ୍ୟାୟର କଥା ରହିଛି ଚାଲିବ ତେଣୁ ଭଗବାନ ଏଇ ଶକ୍ରର ଦର୍ପକୁ ଜିଘାଂସ ହତ୍ୟା କରିବା ପାଇଁ ଚାହୁଁଛନ୍ତି ଏ ଦର୍ପକୁ ହତ୍ୟା କରିବା ପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଚାହୁଁନାହାନ୍ତି ଏ ତାଙ୍କ ପ୍ରତି କୃପା ହେଉଛି ଆମର ଯେଉଁ ଗର୍ବ ରହିଛି ଏ ଗର୍ବ ଦ୍ୱାରା ଆମେ ଅନ୍ଧ ହେଇଯାଉଛେ ଆମ ପ୍ରକୃତ ସ୍ଥିତିକୁ ଭୁଲି ଯାଉଛେ ତେଣୁ ଭଗବାନ ଗର୍ବକୁ ଦୂର କରିଦିଅନ୍ତି ରାଧାରାଣୀ ମଧ୍ୟ ସେଭଳି କୁହାଯାଏ ରାଧାରାଣୀଙ୍କୁ ମଧ୍ୟ ଗର୍ବ ହେଇଯାଇଥିଲା ହା ନାଥ ରମଣ ପ୍ରେଷ୍ଠ ବୋଲି କୁହାଯାଉଛି ମୋର ବହୁତ ଗର୍ବ ହେଇଗଲା ତେଣୁ ଭଗବାନ କହିଲେ ଠିକ୍ ଅଛି ଭଗବାନ ମା ରାଧାରାଣୀ କହିଲେ 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବ୍ରଜବାସୀ ଗୋପୀମାନେ ଭଗବାନ ରାସଲୀଳାରେ ଅନ୍ତର୍ଦ୍ଧାନ ହେଇଗଲେ ଚାରିଆଡ଼େ ବୁଲୁଛନ୍ତି କୁଆଡ଼େ ଗଲେ କୃଷ୍ଣ କୁଆଡ଼େ ଗଲେ ଖୋଜି ବୁଲୁଛନ୍ତି ଗଛ ଲତା ପଶୁପକ୍ଷୀ ସମସ୍ତଙ୍କୁ ପଚାରୁଛନ୍ତି ସେମାନେ ଦେଖିଲେ ରାଧାରାଣୀ ପଡ଼ିଛନ୍ତି ସେଇଠି ଦୋଷ ହେଇକି ପଡ଼ିଛନ୍ତି ପଚାରିଲେ କ'ଣ ହେଲା ତୁମର ନା ମୋର ଗର୍ବ ହେଇଯାଇଥିଲା ଯେହେତୁ 100 ଗୋପୀଙ୍କ ପାଖରେ ଭଗବାନ ତୃପ୍ତ ହେଇପାରିଲେଣି ମୋତେ ନେଇକି ପଳେଇ ଯାଇଥିଲେ ତେଣୁ ରାଧାରାଣୀ କହିଲେ ମୁଁ ଆଉ ଚାଲିପାରୁ ନାହିଁ, ମୋତେ ଯେଉଁଠି ଚାହୁଁଛ ତୁମେ ନେଇକି କାନ୍ଥରେ ବସେଇକି ନିଅ, ନ ପାର ନିରବଧ ସଂଯୁଦା, ଏଇଟା ଅଲଗା କଥା, ମୁଁ ଚାଲିପାରୁ ନାହିଁ ମୋତେ କାନ୍ଧେଇକି ନେବ ଯଦି ନିଅ। ତେଣୁ ଭଗବାନ କହିଲେ ଠିକ୍ ଅଛି ମୋର କାନ୍ଧରେ ଆରୋହଣ କର। ତେଣୁ ରାଧାରାଣୀ ଯେତେବେଳେ କାନ୍ଧରେ ବସିବା ପାଇଁ ଯାଉଛନ୍ତି ଭଗବାନ ଅନ୍ତର୍ଧାନ ହୋଇଗଲେ, ତେଣୁ ରାଧାରାଣୀ କ୍ରନ୍ଦନ କରୁଛନ୍ତି, ମୋର ଗର୍ବ ହୋଇଗଲା। ତେଣୁ ଭଗବାନ ଏଇଭଳି ଭାବରେ ସମସ୍ତଙ୍କ ଗର୍ବକୁ ଦୂର କରନ୍ତି ଭଗବାନ, ହନୁମାନ କଥା କ'ଣ କହିବା। ତେଣୁ ଏ ଶକ୍ର ଦ୍ରବକୁ ମଧ୍ୟ ଭଗବାନ ହତ୍ୟା କରୁଛନ୍ତି, ଭକ୍ତମାନଙ୍କର ଯେଉଁ ଭକ୍ତମାନଙ୍କ ମଧ୍ୟ ଗର୍ବ ହୋଇଯାଏ, ଅର୍ଜୁନଙ୍କ ମଧ୍ୟ ଗର୍ବ ହୋଇଯାଇଥିଲା, ବ୍ରହ୍ମାଙ୍କର ଗର୍ବ ହୋଇଯାଇଥିଲା, ଶିବଜୀଙ୍କ ଗର୍ବ ହୋଇଯାଇଥିଲା, ଲକ୍ଷ୍ମୀଦେବୀଙ୍କ ଗର୍ବ ହୋଇଯାଇଥିଲା, ସବୁ ଖଣ୍ଡନ କରିଛନ୍ତି ଭଗବାନ। ବହୁତ ଇତିହାସ ରହିଛି, ବହୁତ କଥା ରହିଛି, କିନ୍ତୁ ଆମର ସମୟ ନାହିଁ ଏତେ କଥା କହିବା ପାଇଁ। ତେଣୁ ବର୍ତ୍ତମାନ ଶକ୍ର ଦର୍ପକୁ ଜିଘାସ କରୁଛନ୍ତି, ହତ୍ୟା କରୁଛନ୍ତି, ଶକ୍ରକୁ ହତ୍ୟା କରୁନାହାନ୍ତି। ଏଇଭଳି ଭାବରେ ଶକ୍ରର ଯେଉଁ ରୋଗ ରହିଛି ସେ ରୋଗକୁ ଦୂରକରଣ କରୁଛନ୍ତି, ଗର୍ବରୂପକ ଦମ୍ଭ ଦର୍ପ ଅଭିମାନ ଏସବୁ ଏସବୁ ଅସୁର ସ୍ୱଭାବ ଭଗବାନ ସେସବୁ ଦୂର କରିଛନ୍ତି। ଭକ୍ତଙ୍କର କାହିଁକି ଏସବୁ ଅସୁର ଗୁଣ ରହିବ, ଅସୁରଙ୍କର ସେସବୁ ରହିବ ଠିକ୍ ଅଛି, କିନ୍ତୁ ଭକ୍ତଙ୍କର ଦେବତାମାନଙ୍କ କାହିଁ ସେସବୁ ଗୁଣ ରହିବ, ତେଣୁ ସେଇଟାକୁ ହତ୍ୟା କରିବା ପାଇଁ ଭଗବାନ ବ୍ୟବସ୍ଥା କରୁଛନ୍ତି। ପ୍ରୋକ୍ତମ୍ ନିଶମ୍ୟ ନନ୍ଦାଦ୍ୟା, ଭଗବାନ ଏଇଭଳି ଭାବରେ ଯେଉଁ କହିଲେ ଅଠରଟି ଶ୍ଳୋକରେ ଯେଉଁ କଥା କହିଲେ, ଏଇଟାକୁ ସିଏ ଶୁଣିଲେ, ନନ୍ଦ ଆଦି ବ୍ରଜବାସୀମାନେ ସମସ୍ତେ ଶୁଣିଲେ, କାରଣ ସମସ୍ତେ ବ୍ୟସ୍ତ ଥିଲେ। ଆମେ ପ୍ରଥମେ ସେ କଥା କହୁଥିଲେ, ସମସ୍ତେ ବ୍ୟସ୍ତ ଥିଲେ, ଇନ୍ଦ୍ର ଜାଗା କ'ଣ ଇନ୍ଦ୍ରଯାଜ୍ଞ କୃତୋଦ୍ୟମ, ଇନ୍ଦ୍ରଯଜ୍ଞ ପାଇଁ ସମସ୍ତେ ବହୁତ ବ୍ୟସ୍ତ ହୋଇଯାଉଥିଲେ, ବ୍ୟତିବ୍ୟସ୍ତ ହୋଇକି ରହୁଥିଲେ, ସେହି ସମୟରେ ଭଗବାନ କଥା କହିଥିଲେ, କିନ୍ତୁ ବ୍ୟସ୍ତ ଥାଇକି ମଧ୍ୟ ସବୁ ଶୁଣୁଥିଲେ, ମଝିରେ ମଝିରେ କହୁଥିଲେ ନା ଏଇଟା ଠିକ୍ ନୁହଁ ଏଇଟା ଠିକ୍ ନୁହଁ, ଏଇଭଳି ଭାବରେ ଭଗବାନ ପୁଣି ଯୁକ୍ତି ପ୍ରଦାନ କଲେ। କଲା ପରେ ବର୍ତ୍ତମାନ ପ୍ରୋକ୍ତମ୍ ନିଶମ୍ୟ ନନ୍ଦାଦ୍ୟା, ନନ୍ଦ ଏବଂ ଅନ୍ୟ ବ୍ରଜବାସୀମାନେ ଭଗବାନ ଯାହା କହିଲେ, କୃଷ୍ଣ ଯାହା କହିଲେ ଶୁଣିଲେ, ସେମାନେ ଭାବ ଜାଣନ୍ତିନି ଏ ଭଗବାନ ବୋଲି, ସେମାନେ ଭାବନ୍ତି ଇଏ ହେଉଛି ମୁଁ ଆମ ପୁଅ ଛୋଟ ପିଲା, ତଥାପି ଗୁରୁଗୁଲିଆ କଥା କହୁଛି ଭଲ ଲାଗୁଛି ଶୁଣିବା ପାଇଁ। ଏଇ ଶୁଣିକିରି ସାଧୁ ଗୃହନ୍ତ ତଦ୍ବଚ, ସାଧୁ 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 କହିଲେ, ଇନ୍ଦ୍ରଯଜ୍ଞ ବନ୍ଦ ହୋଇଯିବ ସେଥିରେ ରାଜି ହୋଇଗଲେ, ଭଗବାନଙ୍କୁ ଯେ ଅବିଶ୍ୱାସ କ'ଣ ସୁଦୃଢ଼ ବିଶ୍ୱାସ, ଇଏ ହେଉଛି କ'ଣ ଇଏ ହେଉଛି ଷଡ଼ବିଧା ଶରଣାଗତି, ଅବଶ୍ୟ ରଖିବେ କୃଷ୍ଣ ଏ ବିଶ୍ୱାସ ପାଳନ ତାଙ୍କର। ସେଭଳି ଭାବରେ ଭଗବାନ ଜାଣନ୍ତି ନାହିଁ, ଇଏ କୃଷ୍ଣ ଭଗବାନ ବୋଲି ଜାଣନ୍ତି ନାହିଁ, କିନ୍ତୁ ସେ ଯାହା କହିବେ ସେଇଥିରେ ବିଶ୍ୱାସ କରୁଛନ୍ତି, ତେଣୁ ଇଏ ହେଉଛି ଶରଣାଗତି। ତେଣୁ ଇନ୍ଦ୍ରଯଜ୍ଞ ବନ୍ଦ କଲେ କେତେ ଅସୁବିଧା ହେବ, ଭଗବାନ ନନ୍ଦ ମହାରାଜ କହିଥିଲେ ତାଙ୍କୁ ଯଜ୍ଞ ବନ୍ଦ କରିଦେଲେ, ଇନ୍ଦ୍ର ଆମ କୃପ କରିବେ ଏସବୁ କହିଛନ୍ତି, ଭୟ ତାଙ୍କର ଥିଲା, କିନ୍ତୁ ଆଜି ଭଗବାନ ଯେଉଁ କହିଲେ କଥା କହିଦେଲେ ଏଭଳି ତାଙ୍କର ଉଦ୍ବୋଧ ହୋଇଗଲା, କହିଲେ ଠିକ୍ ଅଛି ଯାହା ହେବ ପରୁଆ ନାହିଁ, କିଛି ପରୁଆ ନାହିଁ ପରୁଆ ଲେଦୁ, ତେଲୁଗୁରୁ କିଏ ଅଛନ୍ତି ସେମାନେ ପରୁଆ ଲେଦୁ, କିଛି ଅସୁବିଧା ନାହିଁ ପରୁଆ ନାହିଁ, ଆମର କୃଷ୍ଣ ଅଛନ୍ତି ସେ ଆମକୁ ରକ୍ଷା କରିବେ, ଇନ୍ଦ୍ର ଯାହା କରୁଛି ଦେଖାଯିବ କ'ଣ ହେବ କହିକିରି ଇନ୍ଦ୍ରଯଜ୍ଞ ବନ୍ଦ ହୋଇଗଲା। ବର୍ତ୍ତମାନ ଗୋବର୍ଦ୍ଧନ ପୂଜା ଆରମ୍ଭ ହେବ, ଯଜ୍ଞ ଆରମ୍ଭ ହେବ, ବେଦଧୁ ଏଇଭଳି ଭାବରେ ଭଗବାନ ଯେଉଁଭଳି ଭାବରେ କହିବେ, କୃଷ୍ଣ ଯେଉଁଭଳି ଭାବରେ କହିବେ, ଏଇଭଳି ଭାବରେ ଆମେ ଗୋବର୍ଦ୍ଧନ ଯଜ୍ଞ କରିବା, ତେଣୁ ସେମାନେ ବ୍ରଜବାସୀମାନେ ଗୋବର୍ଦ୍ଧନ ଯଜ୍ଞ ଆରମ୍ଭ କରିବେ। ତେଣୁ ଭଗବାନ ଏଇଭଳି ଭାବରେ ଆଣିବ ଗୋବର୍ଦ୍ଧନ ଯଜ୍ଞ, ଆସନ୍ତାକାଲି ଆମେ କହିବା କିଭଳି ଗୋବର୍ଦ୍ଧନ ଯଜ୍ଞ ଆରମ୍ଭ ହେବ। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆମେ କ'ଣ କିଛି ଭୁଲ କହିଲୁ କି ଆମେ କିଛି ତ୍ରୁଟି ହେଲା, ବା କାହାର କିଛି ସନ୍ଦେହ ରହିଲା, ବା କାହାର କିଛି ପ୍ରଶ୍ନ ରହିଛି, ବା କିଏ କିଛି କହିବା ପାଇଁ ଚାହୁଁଛନ୍ତି, ଯେମିତି ଆମର ହରିଚରଣ ପ୍ରଭୁ ବହୁତ କଥା କୁହନ୍ତି ମଝିରେ ମଝିରେ। ଭକତି ବିନୋଦ ସଖୀ ପଦ ସୁଖେ ଭାସେ, ହଁ ସରସ୍ୱତୀ ସେଇଟା ତ ଏଇଟା ଆମର ଏଥିରେ ଆସୁନାହିଁ, ଗୋବର୍ଦ୍ଧନ ଗୋବର୍ଦ୍ଧନ ଲୀଳାରେ ଆସୁନାହିଁ। जय जय राधा कृष्ण जुगल मिलन आरती करे ललिता दि सखी गण श्री राधा माधव पद सरसी जवासे भक्ति विनोद सखी पदे सुखे भासे। सखी कहले राधारानी के पाद पद्म को ध्यान करी सेठर आनंद रे भासछन्ति भक्ति विनोद ठाकुर तेणु से राधा माधव पाद पद्म को आशा करछन्ति एवं विशेष भाव रे सखी कहले राधांकर पाद पद्म रे से आनंदित होकरी एभली भाव रे एई संगीत रु गान करछन्ति। संध्या बेले हम जोटी राधा कृष्णकर मूर्ति रहिछन्ति सेठी एई संगीतटी गान करा जाय संध्या बेले संध्या आरती कीर्तन हम जय कि जय जय बोलचे सेठी एटा बोला जाए जय जय राधा कृष्ण जुगल मिलन। हाँ भक्ति जय श्रीमद्भागवतम की जय श्री प्रभुपाद।